ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦ ସତେଇଶତମ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ କିଭଳି ସୁରୋଇ ମାତା ସେବାର ସୁଯୋଗ ପାଇ କୃଷ୍ଣଙ୍କ ପାଖରେ ଅନୁରୋଧ କରୁଛନ୍ତି ଯେ ମୁଁ ଆପଣଙ୍କୁ ଚାହୁଁଛି ଅଭିଷେକ କରିବା ପାଇଁ। ବ୍ରହ୍ମଣା ଚୋଦିତା ବୟମ୍, ସ୍ୱତନ୍ତ୍ର ଭାବରେ ମୁଁ ଆପଣଙ୍କର ସେବା କରିବା ପାଇଁ ଚାହୁଁନି। ଆନୁଗତ୍ୟମ ଏହି ସେବା ଓ ସ୍ୱତନ୍ତ୍ର ସେବାର ପାର୍ଥକ୍ୟ ରହିଛି। ଯେଭଳି ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ ରହିଛି, ପ୍ରତ୍ୟେକ ବ୍ୟକ୍ତି ତା ନିଜର ସ୍ୱଭାବରେ ବଞ୍ଚେ, ସେ ଅଲଗା କିଛି କର୍ମ କରିପାରେ, ତାର ଗୋଟେ ସ୍ୱଭାବ ରହିଛି। ସେ ସ୍ୱଭାବଟାକୁ କେହି ଯଦି ଆଘାତ କରେ ତାକୁ ତାକୁ କଷ୍ଟ ହେବ, ତାର ପ୍ରସନ୍ନତା ହେବନି। ଯଦି ଭଗବାନଙ୍କର ସ୍ୱଭାବ କ'ଣ ଥାଏ, ଭଗବାନଙ୍କର ଯେତେ ଗୁଣ ରହିଛି ତା ଭିତରୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୃପା କରିବା ଯେ ଭକ୍ତ ବତ୍ସଳତା ହେଉଛି ତାଙ୍କର ଚକ୍ରବର୍ତ୍ତୀ, ସବୁ ଗୁଣ ରହୁଛି ଚକ୍ରବର୍ତ୍ତୀ ଗୁଣ, ଭକ୍ତକୁ ଭକ୍ତ ପ୍ରତି ବାତ୍ସଲ୍ୟତା ତାଙ୍କର ଯେଉଁ ଭାବ। ଯେଭଳି ଆମର ବିଭିନ୍ନ କ୍ରିୟା ରହିଛି ବା ଆମେ ଜଣେ ବ୍ୟକ୍ତି ଭାବରେ ବିଭିନ୍ନ କର୍ମ କରୁଛି, କିନ୍ତୁ ଆମର ଗୋଟେ ଭାବ ରହିଛି, ଗୋଟେ ସ୍ୱଭାବ ରହିଛି, ସେ ସ୍ୱଭାବଟା ଡିଷ୍ଟର୍ବ ହେଲା ମାନେ ଆଉ କିଛି ଭଲ ଲାଗିବନି। ଭଗବାନ ଜଗତର ମାଲିକ ସେ କରୁଣା ସିନ୍ଧୁ ସବୁ କିଛିର ଆଶ୍ରୟ, ଛଟା ଐଶ୍ୱର୍ଯ୍ୟ ରହିଛି, ତାଙ୍କର ଗୋଟେ ସ୍ୱଭାବ ରହିଛି। ତାଙ୍କ ସ୍ୱଭାବ ହେଲା ସେ ଆନୁଗତ୍ୟକୁ ଭଲ ପାଆନ୍ତି, ଆନୁଗତ୍ୟଟା ତାଙ୍କର ଭାରି ପ୍ରିୟ। ସେଥିପାଇଁ ସେ ନନ୍ଦ ଯଶୋଦା ବ୍ରଜରେ ଐଶ୍ୱର୍ଯ୍ୟ ଦେଖିବା ପାଇଁ ଭଲ ପାଉନଥିଲେ। ଭଗବାନ କାହିଁକି ରସ ଦୃଷ୍ଟିରୁ ତ ଇଏ ବହୁତ ବଡ଼ ସିଦ୍ଧାନ୍ତ ରସାବାସ ହେଇଯିବ, କିନ୍ତୁ କୃଷ୍ଣଙ୍କର ପ୍ରସନ୍ନତା ହେଉଛି ତାଙ୍କୁ ବହୁତ ଆନନ୍ଦ ମିଳୁଥିଲା ଆନୁଗତ୍ୟରେ। ନନ୍ଦ ମହାରାଜଙ୍କ ଆଦେଶ ପାଳନ କରୁଥିଲେ, ଯଶୋଦାଙ୍କର ଆଦେଶ ପାଳନ କରୁଥିଲେ, ବ୍ରଜବାସୀମାନଙ୍କର କଥାରେ ନାଚୁଥିଲେ। ଭଗବାନ ଜଗତକୁ ଯିଏ ନାଚ ନଚଉଛନ୍ତି ତାଙ୍କୁ ବ୍ରଜବାସୀମାନେ ନାଚ ନଚଉଥିଲେ, ସେଟା ତାଙ୍କର ଆନନ୍ଦ, କାରଣ ଆନୁଗତ୍ୟରେ ତାଙ୍କର ପ୍ରସନ୍ନତା ରହେ। ଆନୁଗତ୍ୟ ନ ରହିଲେ ଆଉ ଗୋଟେ ଆନୁଗତ୍ୟର ବିରୁଦ୍ଧ ବିପରୀତ ଜିନିଷ ହେଲା ସ୍ୱତନ୍ତ୍ରତା। ସ୍ୱତନ୍ତ୍ରତା ଯେଉଁ ସେବା, ଆମେ ଯାହା ସ୍ୱତନ୍ତ୍ରତା ସେବା କରିବା ତାର ବଳ ନାହିଁ କହିଲେ ଚଳେ, କାରଣ ସ୍ୱତନ୍ତ୍ରତା ଅର୍ଥ ମନଟା ଗୁଣଯୁକ୍ତ ହେଇକି କାର୍ଯ୍ୟ କରୁଛି, ସେ କାଲି ଆମକୁ ସେ ମନଟା ଆମକୁ ସାହାଯ୍ୟ ନକରିପାରେ, ତା ରୂପଟାକୁ ସେ ବଦଳେଇ ଦେଇପାରେ। ସ୍ୱତନ୍ତ୍ରତାରେ ଭେରାଇଟି ନେଚର ଆସିବ, ତୁମ ତୁମ ନେଚରକୁ ବା ତୁମର ସ୍ୱଭାବକୁ ସ୍ଥିର କରି ତୁମେ ରଖିପାରିବନି ସ୍ୱତନ୍ତ୍ରତାରେ। ଯେ ସ୍ୱତନ୍ତ୍ର ବ୍ୟକ୍ତି ତାର କୌଣସି ଚରିତ୍ରର ନିର୍ଦ୍ଦିଷ୍ଟ ଭାବରେ କୌଣସି ମାନେ ନିର୍ଣ୍ଣୟ କରିହେବନି, ଏ ବ୍ୟକ୍ତିଟା କେଉଁ ସ୍ୱଭାବର ଲୋକ, ଆଜି ସ୍ୱତନ୍ତ୍ର ରହିଛି, ଆଜି ଭଜନ ସାଧନ କରି ସତ୍ୟଗୁଣ ରହିଛି ଭକ୍ତ, କାଲି ଭଜନ ସାଧନ ନ କରି ଆଉ କିଛି ସ୍ୱଭାବରେ ହେଇଯିବ। ସ୍ୱତନ୍ତ୍ରତାରେ ନିଜର ଭରସା ଉପରେ ଚାଲିବାକୁ ପଡ଼େ, ନିଜର ଶୁଦ୍ଧତା ଉପରେ ବହୁତ ନିର୍ଭର କରେ। ଠିକ, ସ୍ୱତନ୍ତ୍ରତା ବଞ୍ଚି ଯାଇପାର, କିନ୍ତୁ ଆନୁଗତ୍ୟ ବିନା ଭଗବାନଙ୍କର ପ୍ରସନ୍ନତା ହୁଏ ନା। ଭଗବାନଙ୍କର ସ୍ୱଭାବ ହେଲା ଆନୁଗତ୍ୟ ପ୍ରିୟସୀ, ଯେ କାଲି ଯେମିତି ଆମେ କହୁଥିଲେ ସମ୍ବନ୍ଧ କୃପା, ସେ ଗଲା ପରେ ସେ ଗୋଟେ ମନବଳ, ତଥାପି ଏକାନ୍ତ ଭକ୍ତି ସୁପଶ୍ୟ ଭୁବାନୁକମ୍ପିତମ୍, ଭଗବାନ ଯଦିଓ ନିରପେକ୍ଷ ସମ, ତଥାପି ଏକାନ୍ତ ଭକ୍ତି ସୁପଶ୍ୟ ଭୂତାନୁକମ୍ପିତମ୍ ଭୂପାନୁକମ୍ପିତମ୍, ହେ ଭୂପ, ହେ ରାଜ ଯୁଧିଷ୍ଠିର, ଦେଖ ତାଙ୍କର ଅନୁକମ୍ପା, ଯଦିଓ ଭଗବାନ ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ତଥାପି ଏକାନ୍ତ ଭକ୍ତି, ସେଇଠି ସେ ଶ୍ଳୋକଟିକୁ ଧରିଲେ ଚକ୍ରବାସୀ ଶବ୍ଦଟି କେମିତି ସେ କହିପାରିବେ, ସେ ଜଣେ ମହାଜନ, ସେ କହିବେ ମୁଁ ଏକାନ୍ତ ଭକ୍ତ, ମୋତେ ଦର୍ଶନ କରିବା ପାଇଁ ଆସୁଛନ୍ତି କୁରୁକ୍ଷେତ୍ରକୁ, ସିଦ୍ଧାନ୍ତ ବିରୁଦ୍ଧ ହେଇଯିବ। ଭଗବାନ ତା ପୂର୍ବ ଶ୍ଳୋକରେ କହିଲେ ଯେ ଭଗବାନ ହେଉଛନ୍ତି ନିରପେକ୍ଷ, ଯେମିତି ତାଙ୍କର କାହା ପ୍ରତି ଦ୍ୱେଷ ନାହିଁ, କାହା ପ୍ରତି ଆସକ୍ତି ନାହିଁ, ତା ପରବର୍ତ୍ତୀ ଶ୍ଳୋକରେ ଏକାଶା କଲେ। ଭୀଷ୍ମଦେବ କେମିତି କହିବେ ଯେ ମୁଁ ଏକାନ୍ତ ଭକ୍ତ ବୋଲି, ଏଟା ରସ ବିରୁଦ୍ଧ ହେଇଯାଉଛି। ସେଠି ଚକ୍ରବାଟିକା ରଚନା କଲେ ଏକାନ୍ତ ଭକ୍ତ ଏସୁ, ମୁଁ ଏକାନ୍ତ ଭକ୍ତ ନୁହେଁ, ପଣ୍ଡମାନେ ହେଉଛନ୍ତି ଏକାନ୍ତ ଭକ୍ତ, ମୁଁ ତାଙ୍କ ଦ୍ୱାରା କୃପା ଅନୁକମ୍ପିତସ୍ୟ, ଏମିତି ସେ ଶ୍ଳୋକ ଅଛି, ଅନୁକମ୍ପା ତପସ୍ୟ, ଏମିତି କ'ଣ ଅଛି, ତାଙ୍କର ଯେଉଁ ଅନୁକମ୍ପାଟା ପାଣ୍ଡବମାନଙ୍କ ଉପରେ ବର୍ଷିତ ହେଇଛି, ଏବଂ ସେ ପାଣ୍ଡବମାନଙ୍କୁ ଯେହେତୁ ଭଲ ପାଉଛି, ସେ ପାଣ୍ଡବମାନଙ୍କ ସମ୍ବନ୍ଧରେ ମୋତେ ମୋ ପାଖକୁ ଆସିଛନ୍ତି, ତୁମମାନଙ୍କ ସମ୍ବନ୍ଧରେ ଏଠିକି ଆସିଛନ୍ତି। ଆମ ସିଦ୍ଧାନ୍ତରେ ବଡ଼ ସୁନ୍ଦର ସିଦ୍ଧାନ୍ତ ନା, ଚକ୍ରବାତ ସବୁ କେବେ ବି ରଖିବେନି ଅଲଗା ସିଦ୍ଧାନ୍ତକୁ, ସବୁ ସବୁ ଭକ୍ତିପରା ଅର୍ଥ, ବୈଷ୍ଣବ ଭକ୍ତିପରା ଅର୍ଥରେ ସବୁ ଅର୍ଥ କରି ଆଉ ପୁରା ଭକ୍ତିରେ ଟାଣିବେ। ଏ ଯେଉଁ ଆଶ୍ରୟଟା ସରି ଯେଉଁ ଆନୁଗତ୍ୟଟା, ଆନୁଗତ୍ୟ ଆଉ ଆଶ୍ରୟଟା ନଷ୍ଟ ହୋଇଯାଏ। ଏଇ କାନପୁରରେ ସେ କଥା ପଡ଼ିଥିଲା ସନ୍ଦେହ ଆଉ ସମାଲୋଚନାରେ। ଯେତେବେଳେ ସବୁବେଳେ ତୁମେ ସନ୍ଦେହ କଲ ଆଉ ସବୁବେଳେ ସମାଲୋଚନା, ଗୁରୁ ଆଚାର୍ଯ୍ୟ ବର୍ଗଙ୍କର ତାଙ୍କର ପଥକୁ, ତାଙ୍କର ପନ୍ଥାକୁ, ତାଙ୍କର ଉପଦେଶକୁ ଶ୍ରବଣ କଲ ବି, ସମାଲୋଚନାକୁ ଶ୍ରବଣ କଲ, ତୁମର ଦୁଇଟା ଜିନିଷ ନଷ୍ଟ ହୋଇଯିବ। ଆଉ ତୁମେ ଭକ୍ତିର ଗଲା, ତୁମ ପତନ ହେଇଗଲା। ଆଉ ଏଇଟା ହିଁ ପ୍ରକୃତ ପତନ। ଆଶ୍ରୟ ରହିବନି କି ଆନୁଗତ୍ୟ ରହିବନି? ଆଶ୍ରୟ ଆନୁଗତ୍ୟ ନ ରହିଲେ ଭଗବାନ ସେବାଟାକୁ, ତୁମର ଆନୁଗତ୍ୟ ନାହିଁ ଆଉ ଆଶ୍ରୟଟା ନାହିଁ ଆଉ, ତୁମେ ଆଶ୍ରୟ କରୁନ। ଆଉ ଯେମିତି ଗୋଟେ ପିଲାଟେ ତାର ଘରେ ରହିଛି, ତା ବାପ ପାଖରେ ରହିଛି, ସେ ବାପ ଉପରେ ଡିପେଣ୍ଡ କରୁନି। ପୁଅ ଯେତେ ଖଟି ଖାଉ ବା ବଡ଼ ଗୋଟେ ଅଫିସର ହଉ, ସେ ବାପା ଉପରେ ଡିପେଣ୍ଡ କରୁନି। ବାପା ମନ କ'ଣ ହବ? ଦୁଃଖ ହବ। କାରଣ ସ୍ୱତନ୍ତ୍ରତା ସେ ରହୁଛି ନା, ସ୍ୱତନ୍ତ୍ର ବ୍ୟକ୍ତି ମାନେ ତାର ଜୀବନଟା ବଡ଼ କ'ଣ କୁହାଯିବ, ଯାହାକୁ ନିଜ ଜୀବନ ଡୋରିକି ନିଜ ହାତରେ ରଖିଛି, ସ୍ୱତନ୍ତ୍ର ଜୀବନଟା ଏଇଟା। ଆଉ ଆନୁଗତ୍ୟଟାକୁ ଭଗବାନ ଭଲ ପାଆନ୍ତି। ଆଉ ସନ୍ଦେହ ସମାଲୋଚନା ଯେତେବେଳେ ସବୁବେଳେ ଏଇଟା ଆସିବ, ସନ୍ଦେହ ସମାଲୋଚନାର ଫଳ ହେଲା ତୁମେ ସବୁବେଳେ ଜଣଙ୍କୁ ମାପିବା ପାଇଁ ଚେଷ୍ଟା କରିବ। ଆମର ବୁଦ୍ଧିଟା ଅଛି ନା, ବୁଦ୍ଧି ଦ୍ୱାରା ଆମେ ସବୁବେଳେ କ'ଣ କରିବା, ସନ୍ଦେହ ସମାଲୋଚନାଟା ତୁମ ଭିତରେ ସନ୍ଦେହ ଗୋଟେ ସମାଲୋଚନା ଶୁଣିଲ, ସନ୍ଦେହ ବଢ଼ିଲା, ତା ଦେହରେ ତୁମେ ମାପିବ ସବୁବେଳେ ଏଇଟା ଠିକ୍, ଏଇଟା ଭୁଲ, ଏଇଟା କ'ଣ ହେଉଛି, ଠିକ୍ କରୁଛି କି ନାହିଁ, ଭୁଲ କରୁଛି, ଠିକ୍ କରୁଛି କି ଭୁଲ ନାହିଁ। ତେଣୁ ଭୁଲଟା ତୁମକୁ କେତେବେଳେ ଠିକ୍ ଭଳିଆ ଦେଖାଇପାରେ, କିମ୍ବା ଠିକ୍ଟା କେତେବେଳେ ତୁମକୁ ଭୁଲ ଦେଖ ଦେଖାଇପାରେ। ମାପିବା ଲୋକ ତୁମ ପାଖରେ ତ ଯନ୍ତ୍ର କିଛି ନାହିଁ ଗୋଟେ ବୁଦ୍ଧିକି ମାପିବା ପାଇଁ, ଭୁଲଟା କେତେବେଳେ ଠିକ୍ ହେଇଯିବ, ଠିକ୍ଟାକୁ କେତେବେଳେ ଭୁଲ ବିଚାର କରିବ। ଆମ ବୁଦ୍ଧିରେ ସେ ବୁଦ୍ଧି ସତ୍ୟ ଗୁଣରେ ଥିବ ସେତେବେଳେ ତୁମେ ଭୁଲ ଠିକ୍ ବିଚାର କରିପାରିବ। କିନ୍ତୁ ସନ୍ଦେହ ସମାଲୋଚନା ଯେଉଁ ଜିନିଷଟା ଆସେ ମନ ଭିତରେ, ଯେଉଁ ମାପିବାର ବୁଦ୍ଧିଟା ଆସିଯାଏ, ସେତେବେଳେ ଆଉ ତୁମର ସତ୍ୟ ଗୁଣ ନାହିଁ, ହୃଦୟ ଭିତରେ ଚାଲିଆସିଲା ନା, ଚାଲିଆସିଲା ମାନେ ତୁମର ଆଉ ସବୁବେଳେ ସନ୍ଦେହ ସମାଲୋଚନା ଦ୍ୱାରା ସବୁବେଳେ ତୁମର ଗୋଟେ ମାପିବାର ବୁଦ୍ଧି ଆସିଛି। ଆଜି ସେ ପଢ଼ୁଥିଲୁ ଭକ୍ତି ଠାକୁରଙ୍କର ସେ ଆର୍ଟିକଲଟି, ସେଇଟା ସେ ଲେଖୁଛନ୍ତି। ହଠାତ୍ ମୁଁ ଦେଖିଦେଲୁ ଆରେ ସେ ଷ୍ଟେଟମେଣ୍ଟ, ଜଷ୍ଟ ସେ ଷ୍ଟେଟମେଣ୍ଟ ବି ଅଛି। ପ୍ରାକୃତ ଭୂମିକାରେ ସବୁବେଳେ ମନେ ରଖିବାକୁ ପଡ଼ିବ ଆମର ଭଜନ ହେଉଛି ପ୍ରାକୃତ, ସେ ଲେଖିଛନ୍ତି। ଯଦିଓ ମହାପ୍ରଭୁ କହିଛନ୍ତି ନିରନ୍ତର କୀର୍ତ୍ତନୀୟ ସଦାହାରି, ସବୁ ସମୟରେ ନାମ କୀର୍ତ୍ତନ କରିବା ଦରକାର, ସବୁବେଳେ ନାମ କରିବା ଦରକାର, କିନ୍ତୁ ସବୁବେଳେ ସେ କହିଛନ୍ତି ସାବଧାନ ରହିବା ଦରକାର ଯେ ପ୍ରାକୃତ ଭୂମିକାରେ ଆମର ଭଜନ ହିଁ ମଧ୍ୟ ପ୍ରାକୃତ। ସ୍ପଷ୍ଟ ଲେଖିଦେଇଛି, ବଡ଼ ସୁନ୍ଦର ଅପ୍ରାକୃତ ସବୁ ଶବ୍ଦ ତାଙ୍କର କେତେ ବଢିଆ ବଢିଆ ଜିନିଷ କହୁଛନ୍ତି, ସତ ମନେ ରଖିବା ବି କଷ୍ଟ, ପ୍ରତି ଶବ୍ଦ ଶବ୍ଦ ବ୍ରହ୍ମ ଭଳି। ଆଉ ଏ ଆନୁଗତ୍ୟ ଆଉ ଆଶ୍ରୟ କଥା ଯେଉଁ ପଡ଼ିଛି, ଏଇଟା ନଷ୍ଟ ହେଇଯାଏ, ଯେଉଁଟାକି ବହୁତ ବଡ଼ ସମ୍ପତ୍ତି ଭକ୍ତିରେ। ଯଦି ବଡ଼ ଦୁଇଟା କି ସମ୍ପତ୍ତି ଥାଏ, ଏଇ ଗୁରୁ ବୈଷ୍ଣବଙ୍କ ପ୍ରତି ଆନୁଗତ୍ୟ, ଯେମିତି ସୁର ବିହାଜ ଆସିକି ଅଭିଷେକ କରିଦେବେ ଭଗବାନ, କାହିଁ ବ୍ରହ୍ମାଙ୍କର ଆଶ୍ରୟ ଆନୁଗତ୍ୟ ପାଇଛନ୍ତି। ଏଇଟା ଏଇଟା ନ ରହିଲେ ଭଗବାନ ପ୍ରସନ୍ନତା ହେବେନି ଭଗବାନଙ୍କର କେବେ। ଦେଖ ଜଣେ ଯିଏ ଦାନ କରୁଛି, ଯିଏ ଦଉଛି, ଦବା ଲୋକକୁ ତୁମେ ଦେଖ, ଆମେ ନବା ଲୋକ ହେଲେ ହବନି, ଦବା ଲୋକଟାକୁ ଦେଖ, ଯିଏ ଦଉଛି ଗୋଟେ ଭିକାରୀଟା କ'ଣ ମାଗୁଛି ନା ନାହିଁ, ଆଜ୍ଞା ମୋତେ 5 ଟଙ୍କା ଦେଲେ। ଦବା ଲୋକ ଯେତେବେଳେ ଯିଏ ଦଉଛି ଧନଟା ଯିଏ ଦଉଛି, ସିଏ ଦେଖୁଛି ଏଇ ଲୋକର ଆଶ୍ରୟ ମୋ ଉପରେ କେତେ ଭରସା କରୁଛି। ତୁମର ତା ବାକ୍ୟଟା ଯଦି ତୁମକୁ ବିଶ୍ୱାସ ନ ଆସିଲା, ତୁମ ଭଲ ଲାଗିଲା, ତୁମେ ଦେବ କି କେବେ ଦେବନି। ଆଉ ଜଣେ ଜଣେ ମାଗିବା ବି ଦରକାର, ସେ ଲୋକ ଦେଖିଦେଲେ ତୁମେ ଦେଇଦେବେ, ତୁମକୁ ଲାଗୁଛି ଏଇ ଲୋକଟି ମୋ ଉପରେ ଆଶ୍ରୟ କରିଛି। ଏ ଆଶ୍ରୟ ଯେଉଁ ଆନୁଗତ୍ୟ ଆଚାର୍ଯ୍ୟମାନଙ୍କ ପ୍ରତି, ଗୁରୁ ବୈଷ୍ଣବମାନଙ୍କ ପ୍ରତି, ଏଇଟା ନଷ୍ଟ ହୋଇଯାଏ ଏ ସନ୍ଦେହ ସମାଲୋଚନାରେ। ସେ ଯେଉଁ ଲେଖିଲେ ଦୁଷଙ୍ଗ, ଏଇଟା ବି ଦୁଷଙ୍ଗ, ଖାଲି ଯେ ମଦମାଂସ ଖାଇବା ଲୋକ ସାଙ୍ଗରେ ମିଶିବା ଦୁଷଙ୍ଗ, ଏଇଟା ନୁହେଁ, ଏଇଟା ଦୁଷଙ୍ଗ କହିଥବ ଆତ୍ମବଞ୍ଚନା, କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା। ଏ ଯେଉଁ ଆସୁଛି ଏଟା କାହିଁକି ସନ୍ଦେହ ସମାଲୋଚନା କାହିଁକି ଆସୁଛି? ସନ୍ଦେହ ସମାଲୋଚନା ଗୋଟେ ସାଧାରଣ ଭକ୍ତ କାହିଁକି ଗୋଟେ ଆସୁଛି, ଗୁରୁ ବୈଷ୍ଣବ ପ୍ରତି, ପନ୍ଥା ପ୍ରତି, ଏଥିରେ କାହିଁକି ଗୋଟେ ଜିନିଷ ଆସୁଛି? ସେ ଯାହାକୁ ସମାଲୋଚନା କରୁଛି ବା ଯେଉଁ ସନ୍ଦେହ ତାର ଆସୁଛି, ସିଏ କ'ଣ ସେ କାର୍ଯ୍ୟଟା କରିପାରିବେ କି? ଯାହା ଯାହାକୁ ସେ ସମାଲୋଚନା କରୁଛି, ସିଏ ଯାହା କରିଛନ୍ତି ଇଏ କରିପାରିବେ କି? ଯେମିତି ଆମେ ଆଚାର୍ଯ୍ୟମାନଙ୍କ ଉପରେ କହିଛି, କମେଣ୍ଟସ ଦେଉଛି, ଆମେ କ'ଣଟା କରିପାରିବା ସେ ଯାହା କରୁଛନ୍ତି? କେମିତି କାହିଁକି ବୁଦ୍ଧି ଗୁଡ଼ା ଆସୁଛି? ସମାଲୋଚନା ସନ୍ଦେହ ଏଇ ଯେଉଁ ଏଇ ଜିନିଷଟା ଆସୁଛି କାହିଁକି, ଗୋଟେ ମନ ଭିତରେ ଗୋଟେ ଆସୁଛି କାହିଁକି, ଏଇ ଯେଉଁ ଏଇ ଶ୍ଳୋକଟା ପଢ଼ୁଥିଲେ ଆମେ ସେଇଟା, କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା କହିତ ଆତ୍ମବଞ୍ଚନା କଣ ଆରମ୍ଭ କହିଲି ବୋଲି ବୋଲି ଏଇଟା ଗୋଟେ ଠକାମି, କୋଉଟା କହିଦବ ଆତ୍ମବଞ୍ଚନା, ନିଜକୁ ନିଜେ ଠକେଇବା, କଣ କଣ ଠକେଇବା ନା, କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ଆମେ କୃଷ୍ଣ ଭକ୍ତ ହେଇଥିବା କିନ୍ତୁ କୃଷ୍ଣ ପାଇବାର ଲକ୍ଷ୍ୟ ନାହିଁ, ଆଉ କୃଷ୍ଣ ଭକ୍ତି ପାଇବାର ଲକ୍ଷ୍ୟ ନାହିଁ, ଏଇଟା ଆତ୍ମବଞ୍ଚନା, ଠକିଲେ ନିଜେ ଆଉ କହିଦବ କହି ଆତ୍ମବଞ୍ଚନା କଣ ଆରମ୍ଭଟା କହୁଥିଲି ବୋଲି ଛାଡ଼, କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ଅନ୍ୟ କାମନା ଯେତେବେଳେ ଆସୁଛି ଏ ଅନ୍ୟ କାମନାଟା କଣ, ସେ ଦିଟା ପଦରେ କହିଦେଲେ କୃଷ୍ଣ ଆଉ କୃଷ୍ଣ ଭକ୍ତି ବିନୁ, ଆମର କୃଷ୍ଣ ପାଇବାର ଲକ୍ଷ୍ୟ ନାହିଁ କି କୃଷ୍ଣ ଭକ୍ତି ପାଇବାର ଲକ୍ଷ୍ୟ ନାହିଁ, ତାର କଣ ଆସିଲା ଅନ୍ୟ କାମନା, କହିଦବ କହି ଆତ୍ମବଞ୍ଚନା, ଏଟା ନିଜକୁ ଠକେଇଲା, ଆଉ ସେଇଥିପାଇଁ ସନ୍ଦେହ ସମାଲୋଚନା ଏସବୁ ସବୁ ସୃଷ୍ଟି ହବ, ଆଉ ଲକ୍ଷ୍ୟଟା ତାହେଲେ ସ୍ଥିର ହେଇପାରିବନି, ସବୁ ବାହାରିଲା ଆଉ, ଆଉ ସନ୍ଦେହ ସମାଲୋଚନା ତାହେଲେ ସବୁବେଳେ ତୁମ ମନ ଭିତରେ ଆସିଲା, କାରଣ ତୁମର ଇତର ଅଭିଳାଷଟା ପରମାତ୍ମା ଜାଣିଦେଉଛନ୍ତି ୟାର କୃଷ୍ଣଙ୍କୁ ପାଇବାର ନାହିଁ କି କୃଷ୍ଣ ଭକ୍ତି ପାଇବାର ନାହିଁ, ଦୋଷଟା ଆମେ କାହାକୁ ଦେଇପାରିବାନି, ଏଇ ପଥରେ ଆମର ପ୍ରତି ମୁହୂର୍ତ୍ତର ସଂକଳ୍ପକୁ ପରମାତ୍ମା ଜାଣୁଛନ୍ତି, କୃଷ୍ଣ ଜାଣୁଛନ୍ତି, ହୃଦୟ ଭିତରେ ଅଛି, ଏସବୁ ମିଛରେ ଖାଲି ଗୋଟେ କୁହନ୍ତିନି ଦୋଷ ଛଡ଼ିବା ଲାଗି ତା ୟା ଉପରେ ନ ଦିଆ କଥା, ତା ଉପରେ ନ ଦିଆ କଥା, ଏଇଟା ଫାଲତୁ କଥା, ଏଇଟା ମୁଁ ବିଶ୍ୱାସ କରେନି, ଏଇଟା କେବେ ନୁହେଁ, କେହି ଆମର ଆମର କେହି ବି କିଛି ମାନେ ପ୍ରକୃତରେ ଆମର ପରମାର୍ଥ ପଥରେ ଆମର କେହି ବି କିଛି କ୍ଷତି କରୁନାହାନ୍ତି, ଆମେ କ୍ଷତି କରୁଛେ ଆମେ ନିଜର ନିଜ ଗୋଡ଼ ଓଡ଼ିଆରେ ନାହିଁ, ନିଜ ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିବା କାମ, ପରମାତ୍ମା ସେ ହୃଦୟ ଭିତରେ ଅଛନ୍ତି, ଯେଉଁ ଭକ୍ତର ଯେଭଳି କାମନା ଆସିବ ସେ ଜାଣିଦେବେ ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣ, ଜଣଙ୍କର କାହିଁକି ଏଇସବୁ ମନୋଭାବ ଆସୁଛି, ତାର ଅନ୍ୟ କାମନା ରହୁଛି, କଣ କାମନା ଅନ୍ୟ କାମନା, କୃଷ୍ଣ ଆଉ କୃଷ୍ଣ ଭକ୍ତି ବିନା, ଏ କୃଷ୍ଣ ଆଉ କୃଷ୍ଣ ଭକ୍ତି ବିନା ଅନ୍ୟ କାମନା ରହିବ, ତମର କାମନାଟା ଅଲଗା ରହିଲା, କାମନାଟା ଅଲଗା ରହିଲା, ତୁମେ କାମଟା ତୁମର ପାଇବାର ଗୋଟେ ଅଲଗା ଜିନିଷ ଅଛି, କାମଟା କରୁଛ ଗୋଟେ ଜାଗାରେ, ଆମର ଯୋଉ ଆଚାର୍ଯ୍ୟ ପଥ ମାନେ ଆମର ଯୋଉ ଭକ୍ତି ପଥରେ, ଏଇଟା କଣ ପାଇବା ପାଇଁ ଆମେ କରୁଛୁ, ଭକ୍ତି ପାଇବା ପାଇଁ, ଶିକ୍ଷାଷ୍ଟମ ପଢିବା, ନାମ କରିବା, ତିଳକ ଧାରଣ ଏସବୁ କରୁଛୁ ଆମେ ଭକ୍ତି ପାଇବା ପାଇଁ, କିନ୍ତୁ କାମନା ରହିଛି ଭକ୍ତି କୃଷ୍ଣ ଆଉ କୃଷ୍ଣ ଭକ୍ତି ନୁହେଁ, ମୋର ଏଇଟା ଧନ ଦରକାର କି ସମ୍ମାନ ଦରକାର କି ମୋର ବଞ୍ଚିବା ଦରକାର କି ମୋର ଏଇଟା କରିବା ଦରକାର, ଯୋଉଟା ରହିଛି ସେଇଟା କାମନାଟା ସେଇଟା ରହିଛି, ଜାଣିଛନ୍ତି କିଏ ପରମାତ୍ମା ଜାଣିଛନ୍ତି, ତୁମ ସେଭଳିଆ ଇଣ୍ଟେଲିଜେଣ୍ଟ ଆସିବ, ଆଉ ଦୋଷ ଦେଲେ କ'ଣ, ସେଇଟା ଫାଲତୁ କଥା, ସେଇଟା କିଛି ନୁହେଁ, କୌଣସି ଜୀବ ବିଶେଷ କରି ଭକ୍ତ ପାଇଁ କେହି ଦୁଃଖର କାରଣ ବା କେହି ଭକ୍ତିର ବାଧକର କାରଣ ହୁଅନ୍ତିନି, ତେଣୁ ଯେତେବେଳେ ଯାହାର ଜଣେ ଶୁଦ୍ଧ ଭାବନା ରହିବ, ମୋର କୃଷ୍ଣ ଦରକାର କୃଷ୍ଣ ଭକ୍ତି ଦରକାର, ତା ପାଇଁ ବ୍ୟବସ୍ଥା କିଏ କରିବେ, କୃଷ୍ଣ କରିବେ, ସେ ଭିତରେ ଅଛନ୍ତି, ବାଧକ କେହି ନୁହନ୍ତି, ବାଧକ ହଉଛନ୍ତି ଆମେ ନିଜର କାମନା, କହିଦବ କହି ଆତ୍ମବଞ୍ଚନା କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ଏଇ ସନ୍ଦେହ ସମାଲୋଚନା ତାହେଲେ ଆସିଯିବ, ନଷ୍ଟ କରିଦେବ, ଦୁଇଟା ବଡ ସମ୍ପତ୍ତି ଭକ୍ତିରେ ଆଶ୍ରୟ ଆଉ ଆନୁଗତ୍ୟ, ଆଶ୍ରୟ ତୁମର ଆଶ୍ରୟ ମାନେ କଣ, ଆଉ ଭଗବାନ ଯେ ମତେ ରକ୍ଷା କରିବେ, ଗୁରୁକୃଷ୍ଣ ଯେ ମୋର ରକ୍ଷକ, ମୁଁ ବୁଢା ହେଲେ ମୋର କିଏ କଣ, ବୁଢା ହେଲେ କଣ ହବ, ଇସ୍କୁଲ ମତେ ବାହାର କରିଦେଲେ କଣ ହବ, ତା ତୁମର କି ଆଶ୍ରୟ ଅଛି, କି ଭଜନ କରୁଛ, ତା ତୁମେ ଯୋଉ ଷୋଳମାଳା ଜପ କରୁଛ, ତୁମେ କାହା ଉପରେ ଭରସା କରୁଛ, ଠକ ନାମ କରୁଛ, ତୁମେ ପୁଣି ଚିନ୍ତା କରୁଛ ତୁମର ଭବିଷ୍ୟତ କଥା, ତା ତୁମର ଆଶ୍ରୟ କିଛି ନାହିଁ, ନାମ ଆଶ୍ରୟ ତୁମେ କରୁନ, ଦୀଘା ନେଲେ କଣ ହେଲା, ବେଶ ଧରିଲେ କଣ ହେଲା, ସେଟା ବିଶ୍ୱାସ କରାହବ, ତୁମର ଆଶ୍ରୟଟା କେତେ ରହିଛି ତୁମେ ଚିନ୍ତା କର, ମୁଁ ଆଜି ସେ ବିଦେଶୀ ଛୁଆଙ୍କୁ କହୁଥିଲି ସେ କଥା, ରେ ମତେ ସେ ମତେ ପଚାରିଲା ସେ କଥା, ମୁଁ ତାକୁ ସେ କହିଲି ଦେଖ ତୁମେ ରେସ୍ପନ୍ସିବିଲିଟି ନ ନେଲେ ତୁମର କ୍ୟାରେକ୍ଟର ତୁମର ପର୍ସନାଲିଟିଜ୍ ଡେଭଲପ୍ କେବେ ହବନି, ବାହାର ଦୁନିଆରେ ଜଣ ଜଣ କଣ କଣ କରିବାକୁ ପଡିବ, ଦାୟିତ୍ୱ ନେବାକୁ ପଡିବ, ଦାୟିତ୍ୱ ନେଲେ କଣ ହବ, ତାର ବ୍ୟକ୍ତିତ୍ୱଟା ପ୍ରଭାବ ପକେଇବ, ଲୋକ ଜାଣିବେ ଯେ ଏଇ ଲୋକଟା ସେ ସିନ୍ସିୟରଲି କରୁଛି, ଗୋଟେ ପାନ ଦୋକାନ କିଏ କରୁ କିଏ ମୋଚି କାମଟା କରୁ କିଏ ଭିକ ମାଗୁ, ତାର ତାହେଲେ କିଛି ଦାୟିତ୍ୱ ରହିଲା, ରେସ୍ପନ୍ସିବିଲିଟି ରହିଲା, ତାର ପର୍ସନାଲିଟି ଲୋକ ଜଜ୍ କରିବେ, ସେଇଟା ଭକ୍ତି ଯୋଗରେ ଆମେ ଯୋଉ ସାଧୁଗୁରୁ ମେଟେରିଆଲ ସାଇଡ୍, ସେଇଟା ସ୍ପିରିଚୁଆଲ ସାଇଡ୍ରେ ତାଙ୍କୁ ସେ ଉଦାହରଣଟା ଦେଲି, ଆଚ୍ଛା ମତେ କୁହ ଭିକାରୀ କିଏ ବାହା ହଉଛି, ମତେ ଭଗବାନ ବୁଦ୍ଧି ଦେଲେ ମୁଁ ତ ପଚାରିଲି, ଭିକାରୀମାନେ ବାହା ହଉଛନ୍ତି କି ନାହିଁ, ତାଙ୍କ ଘରେ ତାଙ୍କ ସ୍ତ୍ରୀ ଛୁଆପିଲା ଅଛି କି ନାହିଁ ମୋତେ କୁହ ନା ହଁ ଆଜ୍ଞା ଅଛି ତାର ଭିକାରୀ ଯିଏ ବାହା ହେଇଛି ସେ କୋଉ ଗୁଣ୍ଡା ଦେଖି ବାହା ହେଇଛି ମୋତେ କୁହ ସେ ଦେଖିଥିବ ଯେ ଇଏ ପ୍ରତିଦିନ ଭିକ ମାଗିବାକୁ ଯାଉଛି କି ନାହିଁ ଇଏ ସିନ୍ସିୟର କି ନାହିଁ ଇଏ ରେସ୍ପନ୍ସିବଲ ନେଇପାରୁନି ତା ବାହା ହବ ନା ଭିକାରୀ ଟା କେମିତି ବାହା ହବ କୋଉ ଝିଅଟା ମୂଲ ଲାଗିଛି ନା କୋଉଠୁ ଖାଇଦେବ କିଏ ଭିକାରୀ ଟା କିଏ ବିବାହ ଭିକାରୀ ତ ମୂଲ ଲାଗିବନି ସେ ତ ଝିଅ ଭିକ ମାଗିବେ ମାନେ ଯିଏ ଭିକାରୀ ବାହା ହଉଛି ଦେଖୁଛି ମୋ ଇଏ ଯାକ ବାହା ହେବି ଇଏ ପ୍ରତିଦିନ ଭିକ ମାଗିବାକୁ ଯାଉଛି କି ନାହିଁ ଇଏ ମତେ ପୋଷିପାରିବ କି ନାହିଁ ତାର ରେସ୍ପନ୍ସିବିଲିଟି ତା ଦାୟିତ୍ୱକୁ ଦେଖିକି ତାର ପର୍ସନାଲିଟିକୁ ସିଏ ଜଜ୍ କରୁଛି ତାହେଲେ ଆମେ ଆଉ କ'ଣ ଭଗବାନଙ୍କୁ ଭଜନ କରୁଛେ ଆମର ଗୋଟେ ଚିନ୍ତା ଆସିବ କ'ଣ ତାର ଭଗବାନ ଚିନ୍ତା କରୁଛେ ଇସ୍କନଲେ ମୋତେ ବାହାର କରିଦେଲେ କ'ଣ ହବ ମୁଁ ବୁଢ଼ା ହେଇଗଲେ ମୋତେ କ'ଣ ହବ ମୋତେ କି ନ ପଚାରିଲେ କ'ଣ ହବ କାଲି ଛୁଆମାନେ ସବୁ ଆସିବେ କ'ଣ ଆମକୁ ହବ ତ ତୁମେ କି ଭଜନ କରୁଛ ତୁମେ କିଛି ଭଜନ କରୁନୁ ତୁମ ବିଶ୍ୱାସ ଆଶ୍ରୟ କିଛି ନାହିଁ ତୁମର କିଛି ବି ଆଶ୍ରୟ ନାହିଁ ନାମ ଯେ ଭଗବାନ କୃଷ୍ଣ ଯେ ଭଗବାନ ତାହେଲେ କ'ଣ ଆମର ବିଶ୍ୱାସ ରହିଲା ସେ ବିଶ୍ୱମ୍ବର ସେ ଆମକୁ ଭରଣ ପୋଷଣ କରିବେ ସେ ଭିକାରୀ କଥା ମୁଁ କହୁଥିଲି ସେ ଭିକାରୀ ଯେ ଭିକାରୀ ଯିଏ ବାହା ହଉଛି ସେ କାହା ଭରସାରେ ବାହା ହଉଛି ଦେଖୁଛି ୟାର ଇଏ ଦାୟିତ୍ୱ ନାଇଁ ଭିକ ମାଗି ଆଣୁଛି ସେ ଭିକ ମାଗି ମତେ କଣ କୋଟିପତି କରିପାରିବ ମୋ ଭାଇ ଘର କରିପାରିବ କିନ୍ତୁ ତାର ଭରସା ଅଛି ଯେ ୟାର ଭିକ ମାଗି ଯାଉଛି ଭଗବାନ ଯୋଉଦିନ ହେଲେ ଯାହା ହେଲେ ଆମ ପିଲା ଛୁଆଟା ହେଲା ଚାକିରି ଖଣ୍ଡେ କରିବ ନା ଆଉ ଇଏ ଭିକାରୀ ଯିଏ ବାହା ହଉଛି ସେ ମାଲିକ ଉପରେ ବିଶ୍ୱାସ କରିକି ଇଏ ତ ଭିକ ମାଗୁଛନ୍ତି ଦେଖିବା ବୁଢା ଭିତରେ ପୁଅଟା ଭାଇ ହେଲେ ସେ ଗୋଟେ ପାଠ ତାକୁ ପାଠ ପଢେଇବି ଆସି ଗୋଟେ ଚାକିରି କଲ ଭଗବାନ ବଦଳ ଦେବା ଭାଗ୍ୟଟାକୁ ମୋର ଜାଣିବାର ମୁଁ ଯେ ସବୁ ଜଜ୍ କରି ଦେଖୁଛି ସବୁ ଲୋକର ଫେତ ଭଗବାନଙ୍କ ଉପରେ ଅଛି କମଜୋର ଫେତ କାହାର ଅଛି ଆମମାନଙ୍କର ଅଛି କମଜୋର ଫେତ ଆମମାନଙ୍କର ଅଛି ବାହାର କର୍ମୀ ଲୋକଙ୍କର ତମେ ଭାବୁଛ କି ନାଇଁ ମାଲିକ ଜଗଡ଼ାଲ ଯାହା ହେଲେ କରିବ ନା ଆଉ ଚାଲ ଦିବା ଦେଖିବା ତାଙ୍କ ଦସ୍ତର ତାଙ୍କ ମୁହଁରେ ଶୁଣିବ ହଁ ଭଗବାନ ଜଗଡ଼ାଲ ଗୋଟେ କିଛି କରିବ ଗୋଟେ କର୍ମୀଟା ବି ଗୋଟେ ମଦ ଦୋକାନ କଲେ ବି ସେ ସେୟା କହୁଛି ଏ ଦୋକାନ ଉଠିଗଲାନି ସବୁ ଏ ଭିତରକୁ ନ୍ୟାସନାଲ ହାଇୱେ କରର କି ମୋ ଦୋକାନ ବିକିପାରିବେନି ଭିତରୁ ଉଠିଗଲା ଏ ତାଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଜନେସ୍ ଅଛି ତାଙ୍କ ପିଲା ଛୁଆ ଚଳୁଛନ୍ତି କୋଉଠୁ ଲୋନ୍ କରୁଛନ୍ତି ଘର ଉଦ୍ଧାର କରୁଛନ୍ତି ଆଉ ମଦୁଆ କିଏ ଭିତରକୁ ଯିବେ କି ଗାଡ଼ିରୁ କିଏ ପିଉଥିଲେ ସବୁ ତାର ବି ବିଶ୍ୱାସ ଅଛି ଯେ ମାଲିକ ଆସିକି ଜେଲ୍ ମଦ ପିଇବ ମୋର ମୁଁ ମୋ ସଂସାର ଚାଲିବ କିନ୍ତୁ ଆମେ ଆମେ ଭଗବାନଙ୍କୁ ଭଜନ କରି ହରିନାମ କରି ଷୋଳମାଳା ଜପ କରି ଗୁରୁ ବୈଷ୍ଣବ ଆଶ୍ରୟ କରି ଶୁଦ୍ଧ ପରମ୍ପରାରେ ଆମର ଚିନ୍ତା ଲାଗିଯାଉଛି ମୋର କ'ଣ ହବ ଭବିଷ୍ୟତ ତାହେଲେ ଆମେ କ'ଣ କ'ଣ ଆଶ୍ରୟ କଲେ ଆଶ୍ରୟଟା ଆମର କ'ଣ ନାହିଁ ବୋଲି କହିଲେ ଚଳେ ଆଶ୍ରୟଟା ନାହିଁ ଆଶ୍ରୟଟା ତ ଗୁରୁ ବୈଷ୍ଣବ ପ୍ରତି ଆଶ୍ରୟ ନାହିଁ ତୁମ ନିର୍ଭୀକ ଭାବ ଆଶ୍ରୟର ଲକ୍ଷଣ କ'ଣ କ୍ୟାରେକ୍ଟର କ'ଣ ତୁମକୁ କେବେ ତୁମ ଭବିଷ୍ୟତ ତୁମର ଚିନ୍ତା ହବନି ଆଶ୍ରୟରେ କେବେ ନିଜର ଚିନ୍ତା ଆସେ ନା ଛୁଆଟା ତାର କେବେ ଚିନ୍ତା କରିବ କୁଆଡ଼େ ତାକୁ ଛୁଆଟାକୁ ନଦୀ କରୁ ନେଇଯାଏ ସେ ଖେଳିବ ସମୁଦ୍ର କରୁ ନେଇଯାଏ ଖେଳିବ ପାହାଡ଼ କରୁ ନେଇଯାଏ ଖେଳିବ ଏ ଯୁଗୁଡ଼ା କ'ଣ ଏଟା କହୁଛନ୍ତି ଯୁଗୁଡ଼ା ଚିଡ଼ିଆଖାନା ସିଂହକୁ ଦେଖିକି ଖେଳିବ କାହିଁକି ସେ ଜାଣିଛି ମୋ ପାଖରେ ମାଟା ତା ଆଶ୍ରୟଟା ଅଛି ଆଉ ମୁଖ ଫାଉଣ୍ଡେସନ୍ ଗୁଡ଼ାକ ନା ଆଉ ବହୁତ ତୁମେ ପ୍ରବଚନ ଜାଣିଛ ବହୁତ ଶୁଣିଛ ବହୁତ କିଛି କରିଛ କିନ୍ତୁ ଫାଉଣ୍ଡେସନ୍ ଯେଉଁ କି ପଏଣ୍ଟ ଗୁଡ଼ା ଆଚାର୍ଯ୍ୟ ମାନେ ତାକୁ ଧରନ ମାନେ ଘୁରିବ ଆଉ ଭଗବାନ ପରମାତ୍ମାର ଉପରେ ରହିଛ ନା ସେ ଜାଣୁଛନ୍ତି ଇଏ ମୋତେ କେତେ ବିଶ୍ୱାସ କରୁଛି କ'ଣ ମାଗୁଛି ୟାର ୟାର କ'ଣ କାମନା ପ୍ରତିକ୍ଷଣ ସେ ଜାଣୁଛନ୍ତି ନା ତାଙ୍କୁ କ'ଣ ଆମେ ଠକେଇବ ଆମର ଦୁର୍ବଳତା ଶହ ଶହ ଶତ ଶତ ଦୁର୍ବଳତା ଥାଇପାରେ ଦୁର୍ବଳତା ତ ଯେତେ କ୍ଷତିକାରକ ନୁହେଁ ନିଷ୍କପଟ ଭାବରେ ଅନ୍ତର ବୃତ୍ତିକୁ ଗୁରୁ ବୈଷ୍ଣଙ୍କ ପାଖରେ ପରମାତ୍ମାଙ୍କ ପାଖରେ ପ୍ରକାଶ କରିବା ଏଇ ଯେଉଁ କାପଟଟା ଯଦି ରହିଗଲା ଆଉ ସିଏ ଜାଣିଦେବେ ଇଏ ବ୍ଲକେଜ୍ କରି ରଖୁଛି ଗୋଟେ ଜିନିଷଟାକୁ ଆଉ ଇଏ ଚାହୁଁନି ନିଜେ ମୋ ଉପରେ ଆଶ୍ରୟ କରିବା ପାଇଁ ଆଶ୍ରୟ ଇଏ କହୁଥିଲି କ'ଣ କେଉଁ କଥାଟା କହୁଥିଲି ଏଇ ବାଳକ କଥାଟା ଆଶ୍ରୟରେ କ'ଣ ଆସେ ଯେ ଆଶ୍ରୟ ଆସିଲେ ତାର ନିର୍ଭରତା ରହିବ ଭୟ ରହିବନି ସବୁବେଳେ ଗୋଟେ ସୁରକ୍ଷିତ ମନେ କରେ ଲୋକମାନେ କ'ଣ ହବ ଦେ ସିଏ ସନ୍ୟାସୀ ତାଙ୍କ ଟଙ୍କା ପଇସା ଅଛି କିରେ ରୋଗଟା ଆମକୁ ବି ହବ ନା ନାହିଁ ଟଙ୍କା ପଇସା ହେଲେ କ'ଣ ତୁମେ କ'ଣ ସନ୍ୟାସୀ କ'ଣ ଯାଇକି ହୋଟେଲ ରହିବ ନା ବଡ଼ ଗାଡ଼ି ଚଢ଼ିଦେଲେ ତାର ବେଶୀ ଭକ୍ତି ହେଇଯିବ ଆମ ଉତ୍ତର ତ ପଇସା ପତ୍ର ନାହିଁ ଭଲ ମନ୍ଦ ନାହିଁ ଲୋକମାନେ ଭକ୍ତମାନଙ୍କର ବି ଏଇସବୁ ବୁଦ୍ଧି ଆସେ ଆରେ ଏଇଟା କିଛି ନୁହେଁ ଏଇଟା ତୁମକୁ କିଛି ସାହାଯ୍ୟ କରିବନି କେବଳ ତୁମର ଆଶ୍ରୟ ଯେଉଁ ଗୁରୁ ବୈଷ୍ଣବ ହରିଗୁରୁ ବୈଷ୍ଣବ ଯେଉଁ ଆଶ୍ରୟ ରହିଛି ଗୋଟେ ଶବ୍ଦ କେତେ ସୁନ୍ଦର ଶବ୍ଦ ଲଗେଇଛନ୍ତି ସେମାନେ ମାନେ ପ୍ରାୟ ଗୋଟେ ପ୍ରାଣ ସବୁ ଭଜନର ପ୍ରାଣ ଗୁଡ଼ା ଲେଖି ଦେଇଛନ୍ତି ଆଚାର୍ଯ୍ୟ ମାନେ ଭଜନରେ ସେ ଲେଖିନାହାନ୍ତି କେଉଁଥିରେ ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମଜା ୟା ସେ ଟର୍ମଟା ଦେଖୁନା କେମିତିଆ ଲେଖିଛନ୍ତି ସବୁ ମଜି ଯାଉ ସେଠି। ଶ୍ରୀଗୁରୁ ବୈଷ୍ଣବ ଆନନ୍ଦ ବୋଲ ହରି ଭଜ ବୃନ୍ଦାବନ, ଆନନ୍ଦରେ ହରି ବୋଲ ଆଉ ବୃନ୍ଦାବନ ବା ବ୍ରଜର ଲୀଳାକୁ ସ୍ମରଣ କର, ଭଜନ କର। କେମିତି କରିବ ସେଟା, ହେବ କେମିତି? ଶ୍ରୀଗୁରୁ ବୈଷ୍ଣବ ପାଦେ ମଜା, ଏଇଟା ମୁଖ୍ୟ। ମଜା ଇଏ ଆମ ମନକୁ ମଜେଇ ଦିଅ, ସେଠି ଗୁରୁ ବୈଷ୍ଣବ ପାଦ ପଦ୍ମରେ ମଜେଇ ଦିଅ, ତାଙ୍କ ଆଶ୍ରୟ ରହିଯାଉ। ଆଶ୍ରୟ ଭିକ୍ଷା ସମସ୍ତେ ଦେଖ, ଯଦି ସେ ପଦରେ ଗୁରୁ ବନ୍ଦନା ପଦର ଲାଷ୍ଟ, ହା ପ୍ରଭୁ କର ଦୟା ଦେହ ମୋର ପଦ ଛାୟା, ଏବେ ଯଶ ଘୋଷୁକ ତିରୁ ଆଶ୍ରୟ ସମସ୍ତେ ଖୋଜୁଛନ୍ତି ନା, ଆଶ୍ରୟ ନ ରହିଲା ମାନେ ସବୁବେଳେ ତୁମକୁ ଭୟ ଲାଗିବ, ଭବିଷ୍ୟତ ଚିନ୍ତା ଲାଗିବ, ସୁରକ୍ଷିତ ଜଣେ ମନେ କରିବନି ତା ଜୀବନଟା, ତା ଜୀବନଟା କେବେ ସୁରକ୍ଷିତ, ଧନ ଥାଇପାରେ ସବୁକିଛି ଥାଇପାରେ, ସେ ସୁରକ୍ଷିତ କେବେ ମନେ କରିବନି, କାରଣ ଆଶ୍ରୟଟା ସେ ନେଇନି କାହା ପାଖରେ, ଗୁରୁ ବୈଷ୍ଣବ ପାଖରେ ଆଶ୍ରୟ ନେଇନି। ଗୁରୁ ବୈଷ୍ଣବ ଆଶ୍ରୟ ବିନା ଭଗବତ ଆଶ୍ରୟ, ଏଟା ଗୋଟେ ଛଳନା, କାରଣ ସେ ତ ଭଗବାନ ପାଖରୁ ଡାଇରେକ୍ଟ କିଛି ଦେଖ ଯେ କ'ଣ ସମ୍ବନ୍ଧ, ଯେକୌଣସି ପ୍ରକାର ତାର ଜୀବନର ପ୍ରାପ୍ତିର ଆଶା ଯାହା ରହିଛି ବା ଯେକୌଣସି ପ୍ରକାର ଚ୍ୟାଲେଞ୍ଜେସ୍ ଆସିବ, ପ୍ରତିକୂଳ ଅବସ୍ଥା ଆସିବ, ତାର ଅନ୍ତରିତ ଶୁଦ୍ଧ ନେଇ ସେ ଜାଣିପାରିବନି ଯେ ଭଗବାନ ମୋତେ ପ୍ରୋଟେକ୍ସନ୍ ଦେଉଛନ୍ତି ବା ଭଗବାନ ମୋତେ ପରୀକ୍ଷାରେ ପକେଇଛନ୍ତି ବା ଭଗବାନ ମୋତେ ଏ ରାସ୍ତାରେ ନେଉଛନ୍ତି, ଜାଣିପାରିବନି ନା। ଗୁରୁ ବୈଷ୍ଣବ ଆଶ୍ରୟ ରହିଲେ ଯେ ପ୍ରତି ପଦକ୍ଷେପରେ ତୁମକୁ ହାତ ଧରିକି ନେଇଯାଇପାରିବି, ଆଉ ସେ ସୁରକ୍ଷିତ କେବେ ଜୀବନ କେବେ ସୁରକ୍ଷିତ ମନେ ହୁଏ ନା ଜୀବନରେ। ଏ ଯେଉଁ ଗୁରୁ ବୈଷ୍ଣବ ଆଶ୍ରୟ ନ ରହିଲା, ଆଉ ଗୋଟେ ଲକ୍ଷଣ କ'ଣ ହେଲା, ଗୁରୁ ବୈଷ୍ଣବ ଆଶ୍ରୟ ନ ରହିଲେ ମନରେ ବିଭିନ୍ନ ପ୍ରକାର ଯୋଜନା ଯୋଉ ଆସେ, ଭୌତିକ ଯୋଜନା ଗୁଡ଼ିକ, ତାକୁ ସବୁବେଳେ କ'ଣ ତାକୁ କ'ଣ କରିବ, ଆଟାକ୍ କରିବୁ। ମୋର ଆଶ୍ରୟଟା ଗୋଟେ ରହୁନି ନା, ଆଶ୍ରୟଟା ତାହେଲେ ନ ରହିଲା, ମନ ବିକ୍ଷିପ୍ତ ଅବସ୍ଥା ରହିଲା, ଲକ୍ଷ୍ୟଟା ସ୍ଥିର ହେଲାନି, ସୁରକ୍ଷିତ କେବେ ମନେ କରିବନି, ସବୁବେଳେ ନିରାଶ, ନିରାଶାର ଯୋଉ କୁହନ୍ତି ବାଦଲ ସବୁବେଳେ ଛାଇ ଯାଇଥିବ ଜଣଙ୍କ ଜୀବନରେ, ସବୁବେଳେ ଗୋଟେ ଜଣଙ୍କୁ ନିରାଶ ଲାଗେ, କିନ୍ତୁ ନିରାଶ କ'ଣ ଗୋଟେ ଅଛି, ଏଥିରେ ଗୋଟେ ନିରାଶ କ'ଣ ରହିଛି, ଏଥିରେ ସବୁ ଅପ୍ଟିମିଜମ୍ କରିଦେବାକୁ କୁହନ୍ତି, ଏଥିରେ ସବୁ ଏତେ ଲୋକ ଗୁଡାକ ମଦମାଂସ ଖାଇକି ଆସି ଠାକୁର ଇସ୍କନ ମନ୍ଦିର ଦେଖିଲେ, ଆଜ୍ଞା ଆପଣ ମନ୍ଦିର ବହୁତ ସୁନ୍ଦର ହେଇଛି, ଗୋଟେ ଲୋକ ଆସି କ୍ଷଣକରେ ଦର୍ଶନ କରିଦେଇ ସେ ଖୁସି ହେଇଯାଉଛି, ଯେ ଜଣେ ଭଗବାନଙ୍କୁ ଦର୍ଶନ କରିକି ସେବା କରିକି ନାମ କରିକି ତା ମନରେ ଗୋଟେ ନିରାଶ ଭାବନା, ସବୁବେଳେ ନୈରାଶ୍ୟ ଭାବନା, ନେଗେଟିଭ ଥଟ୍ସ ଗୁଡ଼ିକ କୁହନ୍ତିନି, ସବୁବେଳେ ତାର ଗୋଟେ ନେଗେଟିଭ ଚିନ୍ତା ଆସୁଛି ମନ ଭିତରେ, ଗୋଟେ ଭଗବାନ ମୋ ପ୍ରଭୁଙ୍କ ପାଖରେ ରହିଛି, ତାର ଯୋଉ ମନୋବଳଟା ଗୋଟେ ବଢ଼ୁନି, ତା ମାନେ କ'ଣ, ଆଶ୍ରୟଟା ତାର ଠିକ ହେଇନି, ଆଶ୍ରୟଟା ତାର ଠିକ ହେଇନି, ସେ ବର୍ତ୍ତମାନ ସୁଦ୍ଧା ବି ଭଗବାନଠୁ ଟିକେ ଅଲଗା ହେଇକି ରହିଛି, ତାର କି ଯୋଜନା ଅଲଗା ରହିଛି, ନହେଲେ ଜଣ କାହିଁକି ସୁରକ୍ଷିତ ମନା ହବନି, ଜଣ କାହିଁକି ତାର ଅପ୍ରସନ୍ନତା କାହିଁକି ଆସିବ, ଗୋଟେ ଏ ଯୋଉ ତୁମେ ଯାଅ ଯୋଉ ମନ୍ଦିର ପୂଜାରୀ ଗୁଡ଼ାକ ଅଛନ୍ତି, ଯେ କ'ଣ ଆମର ଏ ଯେ ଗୌରୀଦେବ ମନ୍ଦିର ଅଛନ୍ତି, ତାରିଣୀ ମା ମନ୍ଦିର ପୂଜାରୀ ଅଛନ୍ତି, ଯେତେ କର୍ମୀ ମନ୍ଦିର ପୂଜାରୀ ତାକୁ ପଚାରିବ, ସେ କହିଦେବ ତୁମକୁ ଯୁଆଡ଼େ ଯାଏ ପଚାରେ, ନନା କେତେ ପଇସା ଦେଉଛନ୍ତି, ଖାଲି ପଚାରେ, ମୁଁ ଜାଣି ତାଙ୍କୁ କେବେ ହଜାର ଦୁଇ ହଜାରରୁ ଅଧିକ ପଚାରିବି, ଫଟୋରେ ପଚାରି ନା ଆଜ୍ଞା କେମିତି କେତେ କେତେ ଟଙ୍କା ଦେଉଛନ୍ତି, ଆଜ୍ଞା ହଜାର ଦେଢ଼ ହଜାର ଟଙ୍କା ଦେଉଛନ୍ତି, ଚଳୁଛ କେମିତି, ମୁଁ ପଚାରେ କାରଣ ଦେଖିବା ସେ କ'ଣ ଲୋକଟା କହିଲେ, ଆଜ୍ଞା କ'ଣ ଆଉ ଏଇ ଉତ୍ସବ ଯାନିଯାତ୍ରା କାହାର ପୁଅ ବ୍ରତ ଫ୍ରତ ଘର ଏମିତି ଭଲ ମନ୍ଦ ଯେଉଁ ଉତ୍ସବ ନା ଆସନ୍ତି, ପାଞ୍ଚ ଦଶ ଟଙ୍କା ଦିଅନ୍ତି, ମାଲିକ ଚଳେଇ ଦେଉଛି, ସେ କର୍ମୀ କୋଉ ପୂଜା ସେବା କୋଉ ଭକ୍ତିରେ କରୁଛି କି, ତାର ବିଶ୍ୱାସ ସେ କହୁଛନ୍ତି ବା ହଁ ଆଜ୍ଞା ଚଳିଯାଉଛି ଆଉ, ଏ କ'ଣ ଯେତିକି ବ୍ରାହ୍ମଣ ମନ୍ଦିରକୁ ଯେତିକି ବ୍ରାହ୍ମଣ ମାନଙ୍କୁ ଯେତିକି ଦିଆହଉଛି ମନ୍ଦିର ମାନଙ୍କରେ ତାଙ୍କ ପରିବାର ଚଳିବ, ଭାବିଲେ କେତେ ଦିଆହଉଛି, ପନ୍ଦର ବସ୍ତା ଧାନ ବର୍ଷ, ପନ୍ଦର ବସ୍ତା ଧାନ ମାନେ ପନ୍ଦର ହଜାର, କେତେ ହଜାର ଟଙ୍କା ନା ବସ୍ତା ଧାନ କେତେ ହବ, କେତେ ବସ୍ତାଟା କେତେ କେଜି ହଉଛି, କ୍ୱିଣ୍ଟାଲ ଧାନ କେତେ, ପଚସ୍ତରୀ କେଜି, ପଚସ୍ତରୀ କେଜି ଦାମ କେତେ, ହଜାର ଟଙ୍କା, ପନ୍ଦର ହଜାର ଟଙ୍କା, ପନ୍ଦର ହଜାର ଟଙ୍କା ହେଲେ ମାସକୁ କେତେ ପଇଲା, ବାରଶହ କଣ ଟଙ୍କା ପଡ଼ିବ ଆଉ କ'ଣ, ବାରଶହ ବାରଶହ ଟଙ୍କା ତୁମେ କ'ଣ ହବ, ଖଇନି ଖର୍ଚ୍ଚ ହବ ନା, ସେଠି ଖଇନି ଖାଉଥିବ ନା ନା ଖଇନି ଖର୍ଚ୍ଚ ହବ, କିନ୍ତୁ ତା ପିଲା ଛୁଆକୁ ପଚାରି ଯା ଦେଖ, ତାକୁ ପଚାରି ଶିଖ ହଁ ମାଲିକ ଚଳେଇ ଦେଉଛି, ତାହେଲେ କ'ଣ ଅଛି, ତାର ବିଶ୍ୱାସ ଆମ ବିଶ୍ୱାସ ଭିତରେ କ'ଣ ଅନ୍ତର ରହିଲା, ତାର କାମି ଲୋକଟା ହେଲେ କାମନାଟା ଥିଲେ ବି ସେ ଆସିକି କହୁଛି ମାଲିକ ତୁ ମୋତେ ଚଳେଇବୁ, ଚଳୁଛି ତ ଭଗବାନ ସଂସାର ମୋତେ ଛାଡ଼ି ଦିଅନ୍ତା ନାହିଁ, ଜଣେ ଜଣଙ୍କୁ ସବୁବେଳେ ନିରାଶା ଯୋଉ ପେସିମିଜିମ୍ ଜିନିଷ ନୈରାଶ୍ୟର ଭାବନାଟା ଅନ୍ତର ଭିତରେ ଆସୁଛି ମାନେ ଆମକୁ ଜାଣିବାକୁ ପଡ଼ିବ ଗୁରୁ ବୈଷ୍ଣବ ଆଶ୍ରୟଟା ମୋର ଠିକ ହେଇନି, ମୋତେ ସୁରକ୍ଷିତ ମନେ ହଉନି କାହିଁକି, କାହିଁକି ଯୋଜନା ବିଭିନ୍ନ ପ୍ରକାର ଆସୁଛି, କାହିଁକି ଭାବନାଟା ଆସୁଛି, ଇସୁ ଇସୁ କନେକ୍ଟିଂ ତତ୍ତ୍ୱ ଗୁଡ଼ା ରହିଛି ନା ସବୁ ଆଉ। ଭକ୍ତି ତ ପ୍ରେମ ଭକ୍ତିରେ ବହୁତ ବଡ଼ ଉଚ୍ଚା, ଆଗେ କ'ଣ ଫାଉଣ୍ଡେସନ ଗୁଡ଼ା କଚା ରହିଗଲା ଆଉ, ତ ଯାହା ଗଡ଼ିବ ସବୁ ଗଳି ପଡ଼ିବ ଆଉ, ଏତେ ଭୋଜନ କଲେ କ'ଣ ଆଶ୍ରୟଟା ଠିକ୍ ହେଇନି ନା। ଆଶ୍ରୟ ପୁଣି କରିଦେଲା ପରେ ଦୃଢ଼ ଆଶ୍ରୟ ପୁରା ଅଭିମାନ ଆସିଯାଇପାରେ, ମୁଁ ଭଗବାନଙ୍କର ବଡ଼ ଭକ୍ତ, ମୁଁ ଭଗବାନଙ୍କୁ ପୂର୍ଣ୍ଣ ନିର୍ଭର କରୁଛି, ପୁଣି ବି ଭଗବାନ ଜଜ୍ କରେ ଇଏ ଆନୁଗତ୍ୟ ଅଛି କି ନାହିଁ। ଆଶ୍ରୟ ତ ମୋତେ କରିଛି, କିଏ ଭଗବାନଙ୍କୁ ଆଶ୍ରୟ କରୁନି, ସମସ୍ତେ ଆଶ୍ରୟ କରୁଛନ୍ତି, ପୁଣି ମୋର ଭକ୍ତକୁ ଭକ୍ତର ଆନୁଗତ୍ୟରେ ଅଛି କି ନାହିଁ। ଆନୁଗତ୍ୟରେ ନଥିଲେ ସେ ନେବେନି, ଯୁଦ୍ଧ ରହିଲେ ନା ଆମର ଯୋଉ ରାଧାକୃଷ୍ଣଙ୍କ ଲୀଳାରେ, ଅଷ୍ଟକାଳିଆ ଲୀଳା ବା କୁଞ୍ଜ ଲୀଳାରେ ଯୁଦ୍ଧ ସ୍ୱର ହେଲେ ନା ଯୁଦ୍ଧେଶ୍ୱରୀ, ରାଧାରାଣୀ ହେଲେ ଯୁଦ୍ଧେଶ୍ୱରୀ, ପ୍ରତ୍ୟେକ କାହାର ଲଳିତାଙ୍କର ଯୁଦ୍ଧ, ବିଶାଙ୍ଗଙ୍କର ଯୁଦ୍ଧ, ଯୁଦ୍ଧେଶ୍ୱରୀ କିଏ ଲଳିତା ସେଠି ତାଙ୍କ ଯୁଦ୍ଧ, ଯୁଦ୍ଧ ମାନେ କ'ଣ ଓଡ଼ିଆରେ କ'ଣ କୁହା ହବ, ଗ୍ରୁପ୍ସ ଇଂଲିଶରେ ଯୋଉ ଗ୍ରୁପ୍ସ କୁହାଯାଏ, ସେ ତାଙ୍କୁ କିଛି ନ ପଚାରି କରିପାରିବେନି, ତାଙ୍କ ଆନୁଗତ୍ୟରେ ସେବା କରିବେ। ଆନୁଗତ୍ୟଟା ଗୋଲୋକ ବୃନ୍ଦାନ ପୂର୍ଣ୍ଣ ଆନୁଗତ୍ୟମୟ ସେବା, ସମସ୍ତେ ରାଧାନିକ ଆନୁଗତ୍ୟରେ ସବୁ ଯଥେଶ୍ୱରୀ ମାନେ ସେବା କରିବେ। ଆନୁଗତ୍ୟଟା ଆମର ଏଠି ନ ରହିଲେ କେମିତି ହବ, ଆନୁଗତ୍ୟଟା ଆଉ ଆଶ୍ରୟଟା ଯେତେ ବିଶାଳ ହବ ସେତେ ଜଣେ ସୁରକ୍ଷିତ ମନେ କରିବ, ସୁରକ୍ଷିତ ମନେ କରିବ। ଏସବୁ ଇଏ କ'ଣ, ଆଜି ମୁଁ ପଢ଼ୁଥିଲି ଭକ୍ତି ଠାକୁର ସେ ତାଙ୍କ ଲେକ୍ଚର ସେ କହୁଛନ୍ତି ଇଣ୍ଟେଲେକ୍ଚୁଆଲିଜିମ୍, ତାଙ୍କ ଇଂଲିଶ ଭାରି କଟା ଇଂଲିଶ ଗୁଡ଼ାକ, ଇଣ୍ଟେଲେକ୍ଚୁଆଲିଜିମ୍ ସେଣ୍ଟିମେଣ୍ଟାଲିଜିମ୍ ଏଇଟା ଭକ୍ତି ନୁହେଁ। କ'ଣ ଯୋଉ ଜ୍ଞାନର ଭାବନା, ତୁମେ ବହୁତ କିଛି ଜାଣିଦେଇଛ, ବହୁତ ତତ୍ତ୍ୱ ଜାଣିଦେଇଛ, ସେଇଟା ତୁମେ ଭାବନି, ତୁମେ ବହୁତ କିଛି ଜାଣିଦେଇ ତା ହେଲା ଗୋଟେ ଭକ୍ତି, କିମ୍ବା କି ଗୋଟେ ଭାବପୂର୍ଣ୍ଣ ଅବସ୍ଥାରେ କିଏ କ'ଣ କହିଦେଉଛି ଗୋଟେ କ'ଣ ଭାବୁକ ଗୋଟେ ଭାବୁକତା, ସେଇଟା ବି ଭକ୍ତି ନୁହେଁ। ଭକ୍ତି ଗୋଟେ କଂକ୍ରିଟ୍ ଜିନିଷଟା ନା, ଏଇଟା ଗୋଟେ ରିଭିଲିଂ ଜିନିଷଟା, ଏଟା ପ୍ରକଟ ହବ ଆମ ଆମ ହୃଦୟରେ, ଏଟା ନାହିଁ ବା ଭକ୍ତି ଆମ ହୃଦୟରେ ନାହିଁ। ଆମର ଶୁଣୁଛ ନିତ୍ୟାନନ୍ଦ ପ୍ରଭୁଙ୍କର କଥାରୁ, ଆମେ ବା ସୃଷ୍ଟି ହେଲେ ବଳଦେବଙ୍କର ବୈଭବ, ମାୟାକୁ ବଳଦେବ ଅଙ୍ଗୀକାର କଲା ପରେ ସେଠି ମାୟାର ଶକ୍ତିର ଆମର, ଯଦି ଆମେ ତଟସ୍ଥ ଜୀବ ପ୍ରଭାବ କାହାର ଅଧିକାର ରହିଲା, ମାୟାର ରହିଲା ନା, ଆଉ ମାୟାର ବହୁତ ରହିଛି। ମାୟାକେ ବିଛନେ କରି କୃଷ୍ଣ ପାନେ ଯାଏ, ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ, କୃଷ୍ଣ କୃଷ୍ଣ ଦେନ ତାର ହେନ ଶକ୍ତିର ବଳ, କୃଷ୍ଣ ତାକୁ ଚିତ୍ ଶକ୍ତିର ବଳ ଦେବେ, ମାୟା ଛାଡ଼ି ହୟ ଦୁର୍ବଳ, ମାୟା ସେତେବେଳେ ଛାଡ଼ିଦବ, ଚିତ୍ ଶକ୍ତି ବଳ ନବେଳେ କୋଉଠୁ ମାୟା ଛାଡ଼ିବ, ସେତେବେଳେ ତାପର ପଦରେ ସେ ଏଇଟା ଲେଖୁଛନ୍ତି, ମାୟାକେ ପିଛନେ କରି କୃଷ୍ଣ ପାନେ ଚାହେ, ମାୟାକୁ ପଛରେ କରିଦବ, ସେ ଚିତ୍ ବଳଟା ପାଇଲା ପରେ ସେ ଆନୁଗତ୍ୟଟା ପୁରା, ଯୋଉ ଭଗବାନଙ୍କ ଯୋଉ ଆନୁଗତ୍ୟ, ଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ ଆମେ ଯୋଉ ସ୍ୱୀକାର କରୁଛେ ସବୁବେଳେ, ଏ ଆନୁଗତ୍ୟଟା ହିଁ ପ୍ରକୃତରେ ହେଉଛି ତୃଣାଦବୀ ଭାବର ଚରମ ଅବସ୍ଥା। ଜଣେ ନିଜକୁ ହୀନ ବୋଲି ଭାବୁଛି, ହଁ ମୁଁ ହୀନ ଯେ, ଆମ ଦିନ ଦିନହୀନ ଲୋକ କ'ଣ କରିବ, ଯଦି ଆମେ ହୀନ ଦିନ ତାହେଲେ ଭଗବାନ କେମିତି ପୂଜା ଡାକିବା, ଭଗବାନ କେମିତି ଭଜନ କରିବା, ଆମେ ତୃଣାଦବୀ ଶୁଣିଛ ନା, ଆମେ ଅତି ନିଚ ଲୋକ, କାହା ଗୋଟେ ଧରି ଡାକିବା ନା ନାହିଁ, ନିଚ ଲୋକଟା ପୁଣି ଗୋଟେ ଆଶ୍ରୟ କରିବେ କି ନାହିଁ, ତୃଣାଦବୀରେ ଯୋଉ ଭାବଟା ରହିଲା ଏଇଟା ଆଶ୍ରୟଟା ଯେତେ ଦୃଢ଼ ହେଇଯିବ ସେତେ, ଗୁରୁ ବୈଷ୍ଣବ ତୁମେ ଆଶ୍ରୟ କରୁଛ, ଆଶ୍ରୟ କରିଦେଲା ପରେ ସେ ଯେତେବେଳେ ଜାଣିଦେବେ ଇଏ ମୋତେ ଆଶ୍ରୟ କରୁଛି, ସେ ଆମ ସ୍ୱରୂପଟାକୁ ପ୍ରକଟ କରିଦେବେ, ବାବା ତୁ ହଉଛି ଏଇ ଲୋକ, ତୋର ସ୍ୱରୂପ ଅବସ୍ଥା ହଉଛି, ନହେଲେ କ'ଣ ତୃଣାଦବୀ ଗୋଟେ ଯିବ ହେଇପାରିବ ନା, କ'ଣ କେବେ ହେଇପାରିବେ, ସାଧୁଗୁରୁ ଯଦି ଆମ ସ୍ୱରୂପଟାକୁ ନ ଦେଖେଇବେ, ଶାସ୍ତ୍ର ଯଦି ଆମ ସ୍ୱରୂପକୁ ନ ଦେଖେଇବେ, ଆମ ଭିତରେ କ'ଣ ରହିଛି, ଅଭିମାନ କେମିତି ରହିଛି, କ୍ରୋଧ କେମିତି ରହିଛି, କାମନା କେମିତି ରହିଛି, ଦୁର୍ବଳତା କେମିତି ରହିଛି, ଭଗବତ ଭକ୍ତି ବିନା ଇତର କାମନା କେମିତି ରହିଛି, ଦେଖେଇଦେଲା ପରେ ତୁମେ ବାଧ୍ୟ ତୃଣାଦବୀ ଶୁଣିଛ ନା ହବ, ଆଉ ମନ ଦେଖେଇବନି, ମନ ଆମ ଦୋଷ କେବେ, ମନ ସବୁବେଳେ ଲୁଚେଇବ, ମନ ଲୁଚେଇବ, ଆଉ ମନ ମନ ଯେତେବେଳେ ବୁଦ୍ଧି ଦ୍ୱାରା ଧରାପଡ଼େ ମନର କାର୍ଯ୍ୟକଳାପ, ବୁଦ୍ଧି ଶୁଦ୍ଧ ସତ୍ୱ ରହିକି ବା ବୁଦ୍ଧି ସତ୍ୱଗୁଣକୁ ଆସି ଯେତେବେଳେ ମନର କାର୍ଯ୍ୟକଳାପ ଧରିଦିଏ, ମନ କ'ଣ କରେ, ଚାଲା କରି ବୁଦ୍ଧିକୁ ଚାପିଦେବ, ଚାପିଦେବ, ସେଇଟା ଯାହା କୁହନ୍ତି ଗୋଟେ ବାହାନା, ବାହାନା ଦେଇଦେବ, ଜଣେଇବେ କିଏ ଏ ଆନୁଗତ୍ୟ ଆମର ଯେତେବେଳେ ଭଜନଟା କ'ଣ କି, ଆଉ ଭଜନର ଯୋଉ ଜଣେ ଆମେ କହୁନା ଆମେ କାନ୍ଦି କୃଷ୍ଣଟା କେମିତି କାନ୍ଦିବା, କେମିତି କହୁନା ମୋତେ ଖାଇବାକୁ ଦିବଳି ମିଳିଗଲା, ଘର ତ ମିଳିଲା, ଏତେ କିଛି ବର୍ଡନ ନାହିଁ, କାନ୍ଦିବ କ'ଣ, କ'ଣ ଅଭାବ ଅଛି, କାନ୍ଦିବ କାନ୍ଦିବ କେମିତି କହୁନା କୃଷ୍ଣ ଭାଇ, କୃଷ୍ଣଙ୍କୁ ମୋର ମୋର କୃଷ୍ଣ ଦରକାର ଯେତେବେଳେ ଜଣେ କାନ୍ଦେ କେତେବେଳେ ତାର ଯେତେବେଳେ ଅନ୍ୟ ବସ୍ତୁରେ ଆସକ୍ତି ନଥାଏ ଗୋଟିଏ ବସ୍ତୁ ତାର ଆବଶ୍ୟକ ରହିଛି ସେଟା ତା ବିନା ତାକୁ କଷ୍ଟ ଲାଗୁଛି ସେତେବେଳେ ସେ କାନ୍ଦେ ଛୁଆଟାକୁ ତୁମେ ଚକୋଲେଟ୍ ଚକୋଲେଟ୍ ପାଇଁ କାନ୍ଦୁଛ ତୁମେ ତାକୁ ଫୁଟବଲ୍ଟେ ଦିଅ ନା କ'ଣ ଯେଉଁ ବଲ୍ ଗୁଡ଼ା କ୍ରିକେଟ୍ ବ୍ୟାଟ୍ ଦିଅ ମୋବାଇଲ୍ ଦିଅ ସେ ଫୋପାଡ଼ ତାର ସେଇ ବସ୍ତୁଟା ଦରକାର ସେତେବେଳେ ସେ କାନ୍ଦିବ ଆମର କୃଷ୍ଣ ଦରକାର କୃଷ୍ଣ ଭକ୍ତି ଦରକାର ଗୁରୁ ବୈଷ୍ଣବ କୃପା ଦରକାର ଏଟା କେମିତି ଆମେ ଏଇଟା କେଉଁଟା ଆମର ଅସୁବିଧା ଥିଲେ ତ ଆମେ କାନ୍ଦିବା ସେଟା ତ ଆସିନି ଦେବା ସେ ଲକ୍ଷ୍ୟଟା ସ୍ଥିର ହଉନି ବୁଝିଲ କେମିତି ସେ ଆନୁଗତ୍ୟଟା ଯେତେବେଳେ ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ତେ ଯେ ଆର୍ ସବ ମରେ ଅକାରଣ ଏ ପଦର ଅର୍ଥଟା ହଉଛି ଆସୁ ମରିବେ ମରିବା ମାନେ କଣ କଣ ଯେ ଓଜନ କରୁନି ଏଟା କର୍ମୀ ଲୋକ ଭଲ ଲାଗୁଛି ଆମ ପାଖରେ ଲାଗିବ ମରିବା ମାନେ କଣ ସେ ଭକ୍ତି ଆଉ କରିପାରିବା ନାହିଁ ସେ ବଞ୍ଚିକି ରହିକି ମରିବା ଅବସ୍ଥା ଆଉ ଯେହେତୁ ଗୋଟେ ଫଳମୂଳ ଗଛଟା ଗଛଟା ବଡ ଗଛଟା ଯେ ଫଳମୂଳ ଦଉନି ତା ଯେହେତୁ ସେଟା ଗାଳି ଲଗେଇଥିବ ମାଲିକ ଗାଳି ଏ ଆମ୍ବ ଗଛଟା ଲଗେଇଲି ଯେଟା କି ଗଛଟା ଯେଟା ଗୋଟେ ଫଳ ଫଳୁନି ଏହା କାଟିଦିଅ ସେଭଳିଆ ବଞ୍ଚିଥିବା ଭକ୍ତି କରୁଥିବା ଭଜନ କରୁଥିବା ଆଶ୍ରୟ ନଥିଲେ ଏଇ ତ ହବ ଆଶ୍ରୟ ଲୟ ଆଭଜେ ତାତେ କୃଷ୍ଣ ନାହିଁ ତେଜ କୃଷ୍ଣ ଶକ୍ତି ନାହିଁ ତାଙ୍କୁ ଛାଡ଼ିଦେବେ ସ୍ୱୀକାର କରିବା ପାଇଁ ବାଧ୍ୟ ହେବେ ବହୁ ମାନନ ବହୁ ସାଧୁଗୁରୁ ବୈଷ୍ଣବମାନଙ୍କୁ ଏକ ସ୍ୱତନ୍ତ୍ର ହୃଦୟରେ ଏକ ସ୍ୱତନ୍ତ୍ର ଉପାସନା ସ୍ୱତନ୍ତ୍ର ପୂଜା ସ୍ୱତନ୍ତ୍ର ଭାବନା ଆମର ରହିବ ଆମ ଗୌଡ଼ୀୟ ପରମ୍ପରାର ବୈଶିଷ୍ଟ୍ୟଟା ଏଇଟା ଭକ୍ତର ଉପାସନା ହେଉଛି ପ୍ରବଳ ଆମ ଆମର ଯେମିତି ଅଲଗା ସମ୍ପ୍ରଦାୟରେ ତିନି ସମ୍ପ୍ରଦାୟକୁ ତାଙ୍କର ଭଗବତ ଉପାସନାଟା ପ୍ରବଳ ନା ଆଉ ତାଙ୍କର ଭଗବତ ଉପାସନା ପ୍ରବଳ ଆମର ଆମର ନାହିଁ ଆମର ଭକ୍ତ ଉପାସନା ପ୍ରବଳ ଆମର ଭକ୍ତ ଉପାସନା ତାଙ୍କର ଫିଲୋସଫିକାଲ ଦର୍ଶନ ହିସାବରେ କହିବେ ହଁ ଭକ୍ତ ସେବା କ'ଣ କ'ଣ ବୃନ୍ଦାବନ ଆମର କୁହନ୍ତି ବୈଷ୍ଣବ ସେବା ସେସବୁ କହିବେ ଭକ୍ତ ଉପାସନା ଆମ ଗୋଡ଼ିଆରେ ଯେମିତି ରହିଛି ଆମର ଯେମିତି ପ୍ରାଧାନ୍ୟ ରହିଛି ଗୁରୁବାକ୍ୟକୁ ଯେମିତି ସ୍ୱୀକାର କରାଯାଏ କୋଉ ତିନି ସମ୍ପ୍ରଦାୟ ନାହିଁ କୌଣସି ନାହିଁ ମହାପୁରୁଷଟା ଆଣି ଶିଖିଲେ ନା ଈଶ୍ୱରପୁରୀଙ୍କ ପାଖରୁ ଆଉ ଗୁରୁ ଅନୁଗତିଟା ପ୍ରଥମେ ଦେଖେଇଲେ ଆଉ କେମିତି ଗୁରୁ ପଦାଶ୍ରୟ କରାଯାଏ କେମିତି ଶିଷ୍ୟ ସମର୍ପଣ କରେ ଏଇ ଦେହ ତୁମାରେ ସମର୍ପିଲି ନୁହଁ ତୁମାରେ ମୁଁ ଦେହଟାକୁ ସମର୍ପଣ କଲି ଏଇ ଜାତି ଦେହକୁ ଏ ସମ୍ପ୍ରଦାୟର ବୈଶିଷ୍ଟ୍ୟ ରହିଲା ଆନୁଗତ୍ୟଟା ନା ଆଉ ଏଇଟା ପୁରା ଗୋଟେ ବଡ ମନ ମନର ସଂସାର କିଏ କ'ଣ କରୁଛେ ଆମେ କ'ଣ ନ କରୁଛେ ବଡ଼ କଥା ଆମେ କାହା ଭରସାରେ ଚାଲୁଛେ କର୍ମୀ ଲୋକ କାହା ଭରସାରେ ଚାଲୁଛନ୍ତି ଟଙ୍କା କର୍ମୀ ଲୋକ ଯେଉଁ କାର୍ଯ୍ୟ କରନ୍ତି ତାଙ୍କ ଟଙ୍କା ଥିବ ନା ପଦବୀ ଥିବ ସେ ଭରସାରେ ମାଡ଼ି ଯାଉଛନ୍ତି ନା ଆମେ କାହା ଭରସାରେ ଚାଲିବା ଆମେ କାହା ଭରସାରେ ସେ ଛୁଆଟି ବେଳେ ମୁଁ ଶୁଣିଛି ବୁଢ଼ୀ ମା ମାନେ କୁହନ୍ତି ଭଜନ ପଥ ଏ ଦୁର୍ଗମ ଭୟ ଭାଜିଲେ ମୁଁ ନିଜନ ମୋ ପଦ ମାନ ନଉଛି ମୁଁ ଛୋଟ ଛୁଆ ବେଳେ ବୁଢ଼ୀ ମାନେ ସବୁ କହିବି ମୁଁ ଟଙ୍କାଟା ନେଇକି ପୁରାଣ ପଡ଼େ ହଷ୍ଟେଲ ଯେତେବେଳେ ଆମେ ଆସିବୁ ସେବେଳେ ଗୋଟେ ବୁଢ଼ୀ ମା ଗୋଟେ ଥାଏ କ'ଣ ମୋର ହବ ସେ ମୁଁ ବୁଝିପାରେନି ଯେ ଅପରଟା ଏବେ ହେଲା କ'ଣ ସେ ହବ ଜାଣିନି ତ ସମ୍ବନ୍ଧ ମାଗିଆ ମୋର ବେଶୀ ନାହିଁ ବାପାଙ୍କର ବୋଧେ କ'ଣ ଗୋଟେ ସେ ମୁଁ ଜାଣିନି ଜାଣିପାରୁନି ସେ ସେ ବିଧବା ହେଇଥିଲା କମ୍ ବୟସରେ ଆଉ ସିଏ ପୁରାଣକୁ ଭଲ ପାଏ ଏ ମୁଁ ତ ପାଠ ପଢ଼ିନି ମୁଁ ସାତ ଦିନ ସେତେବେଳେ ଟଙ୍କାଟା ମାନେ ବହୁତ ପଇସା ତୁ ସାତ ଦିନ ଯଦି ପଢ଼ିବୁ ରାମାୟଣ ଗୋଟେ ଗୋଟେ ଅଧ୍ୟାୟ ଡେଲି ଟଙ୍କାଟେ ଦେବି ନା ଆମର କ'ଣ ଅଧ୍ୟାୟଟେ ପଢ଼ିକି ସାରିବାର ଅଛି ଟଙ୍କାଟେ ପାଇବାର ଅଛି ଆମେ କ'ଣ ଆଗେ ଟଙ୍କାଟେ ଦେ ତାହେଲେ ସାତ ଦିନ ପଢ଼ିବୁ ଆଉ ସେଇଠି ଆମେ ସବୁ ପଢ଼ୁ ଯେତେ ଦିନ ଆସୁ ସେ ରାମାୟଣ କେତେବେଳେ ମହାଭାରତ ସବୁ ଗୀତ ଆକାର ଥାଏ ସାରଳା ମହାଭାରତ ଏସବୁ ଗୀତ ଆକାର ଛୋଟବେଳେ ସେ ପଦ ସେଇଠି ଅଛି ଭଜନ ପଥ ଏ ଦୁର୍ଗମ ଭୟ ଭାଜିଲେ ମୁନିଜନ ଭଜନ ପଥର ଏତେ ଦୁର୍ଗମ ଭୟ ମୁନିମାନଙ୍କୁ ଭୟ ଲାଗୁଛି ଆମେ କାହା ଭରସାରେ ଆଗେଇ ଚାଲିଯିବା ବଳଟା କ'ଣ ଅଛି କର୍ମୀ ଲୋକର ବଳ ଅଛି ଧନ ପଦବୀ ପିଲାଛୁଆ ଚିହ୍ନା ପରିଚ ସବୁ ଅଛି ଆମର କ'ଣଟା ଅଛି କେଉଁ ଭରସାରେ ମାୟା ଗୁଣ ଭଗବାନ ମାୟାକୁ ପୁଣି ଗୋଟେ ସ୍ୱତନ୍ତ୍ର ପାୱାର ଦେଇ କହିଲେଣି ଦୈବିଶା ଗୁଣମୟୀ ତୁ କେଉଁ ଭରସାରେ ଡେଇଁ ଚାଲିବ ଏ ଆଶ୍ରୟ ମୁଣ୍ଡ ଗୁଞ୍ଜିକି ପାରବାର ଅଛି ଏଇଟା ହିଁ ପ୍ରଣା ଏ ଆଶ୍ରୟଟା ଯେତେବେଳେ ବିଶାଳ ହେଇଯିବ ସ୍ୱରୂପ ଅବସ୍ଥାଟା ପ୍ରକଟ କରିଦେବେ ଗୁରୁ ବୈଷ୍ଣବ ସ୍ୱରୂପ ଅବସ୍ଥାଟା ଆମେ ତାଙ୍କ ଉପରେ ନିର୍ଭର କରୁଛେ ସେ ଆମକୁ କରେକ୍ସନ୍ କରିବେନି ଆମେ ଯାହା ଉପରେ ନିର୍ଭର କଲେ ଆମେ ଗୁରୁ ବୈଷ୍ଣବ ଜାଣିଲେଣି ଭଗବାନ ଜାଣିଲେଣି ସେଥିପାଇଁ ସେ ଲେଖିଲେ ନା ଆଉ ଭଜନ ଭାଇ କରୁଛ ଶ୍ରୀ ଗୁରୁ ବୈଷ୍ଣବ ପଦେ ମଜା ଆମ ଗୁରୁ ବୈଷ୍ଣବ ପାଦରେ ମନଟାକୁ ମଜେଇକି ରଖ ଭଜନ ବଳ ଏଗୁଡ଼ାକ ଆଉ ଆଉ ଭଜନ କିଛି ବଳ ନାହିଁ। ଆମ ଗୌଡ଼ୀୟ ସିଦ୍ଧାନ୍ତ ଅତି ପକ୍କା ସିଦ୍ଧାନ୍ତ, ପୁରା ଭକ୍ତ ଉପାସନାର ପ୍ରାବଲ୍ୟତା ପ୍ରଚୁର ଏଥିରେ। ସେଥିରୁ ଖସିଲା ମାନେ ତୁମେ ତ ଗଲା ଭ୍ରମିତ ହବ ଆଉ। ଆଉ ସେତେବେଳେ ସ୍ୱରୂପ ଅବସ୍ଥାକୁ ସେ ପ୍ରକଟ କରେ, ଯେତେ ଆମର ଆନୁଗତ୍ୟ ବଢ଼ିବ, ଏ ଆଶ୍ରୟଟା ବଢ଼ିବ, ଆନୁଗତ୍ୟ ବଢ଼ିବ, ଆଶ୍ରୟରେ ସୁରକ୍ଷିତ ମାନ ହବ, ଆନୁଗତ୍ୟରେ କ'ଣ ହବ, ସେ ଆମକୁ କରେକ୍ସନ୍ କରିବେ ନା, ଆମ ଭାବଟାକୁ ଆମ ସ୍ୱରୂପ ଅବସ୍ଥାକୁ ପ୍ରକଟ କରିବେ, ଆମର ଆହୁରି ଇଚ୍ଛା ଟାଇଟ୍ କରି ଧରିବାନି। ତାଙ୍କ ବିନା ମୋର କେହି ଆଶ୍ରୟ ନାହିଁ ଆଉ, ନହେଲେ ଯେଉଁ ପଦ ଲେଖିଲେ ଦେଖୁନାହାନ୍ତି, ଯେଉଁ ବୀର ଆମ ବୀର ଦେଇଥିଲେ ସବୁ ଗାଉନାହାନ୍ତି, ପାଷାଣେ କୁଟିବ ମାଥା ନାଲେ ପଶିବ ଗୌରାଙ୍ଗ ଗୁଣର ନୀତି କଥା, କଣ ମିଳୁଥିଲା କି ତାଙ୍କୁ, କଣ ମିଳୁଥିଲା ସେ ଭଜନ ରସର କଥା। ଏତେ ବୈଷ୍ଣବକୁ ଆଶ୍ରୟ କରିଥିଲେ, ଏଭଳି ବୈଷ୍ଣବ ସଙ୍ଗ କରୁଥିଲେ, ତାଙ୍କ ପାଖରୁ ହିଁ ତାଙ୍କୁ ସବୁ ରେ ଭଗବାନ ପାଇଁ ଏମିତି କାନ୍ଦନ୍ତି। ଦେଖୁନା ଆମର ଶ୍ରୀକାଷ୍ଟ ମହାପ୍ରଭୁ କଣ କଲେ, ଆଶ୍ଲିଷ ସେବା ରାଧାରଣୀ ଭାବରେ କଲେ, ଆଶ୍ଲିଷ ସେବା ପାଦର ତାମ ବିନଷ୍ଟ ବା, ସେଭଳିଆ ହବ ନା ଏଟା ଆଉ, ମୁଁ ଅଗ୍ନିରେ ବସିଯିବି, ପାଷାଣରେ ମୁଣ୍ଡ ପିଟିଦେବି, ମୁଁ ଗୌରାଙ୍ଗ ମହାପ୍ରଭୁଙ୍କର ଭକ୍ତ କେଉଁଠି ପାଏ, ଭକ୍ତ ଉପାସନା ସବୁବେଳେ ପ୍ରବଳ ରଖାହେଇଛି ଆମର। ଆଉ ଭକ୍ତ ଉପାସନା ଯେ ଗୋଟେ ଜଣେ ଆମେ ଧାର୍ମିକ ଭାବରେ କରୁଛେ ନାହିଁ, ଆମେ ଅତି ହୀନ ହେଇକି ଆଶ୍ରୟ ନେଇଛେ, ଆଶ୍ରୟ ନେବା ଲୋକଟା କଣ ଦୁର୍ବଳ ନା ଆଉ, ଯିଏ ଆଶ୍ରୟ ନଉଛି ସିଏ ଦୁର୍ବଳ, ଯାହାର ଆଶ୍ରୟ ନେଇଛେ ସିଏ, ଏଇଟା ଉଲ୍ଟା ଆମର ହେଇଗଲାଣି ଆଉ, ଗୁରୁ ଗ୍ରହଣ କରିଛି କିନ୍ତୁ ଆମେ ସବଳ ବୋଲି ମନେ କରୁଛେ, ହା ସେଥିପାଇଁ ଭଜନ ହବନି ଆଉ, ଏ ଯେମିତି ଆମେ ଚାଲିପାରୁନି, କଣ କରୁଛେ ଗୋଟେ ବାଡ଼ିଟାକୁ ଆଶ୍ରୟ କରୁଛେ ନା, ବଳବାନ କିଏ ହେଲା, ବାଡ଼ି ନା ଆଉ, ବାଡ଼ିଟା ଧରିଛେ ନା ଆଉ, ସେ ବଳବାନ ନା ଆଉ, ତାକୁ ଆଶ୍ରୟ କରୁଛେ ନା। ଆଶ୍ରୟ ଆଉ ଆନୁଗତ୍ୟ ଏ ବହୁତ ବଡ଼ ଆମ ଜୀବନକୁ ସୁରକ୍ଷିତ କରେ, ତା ଭିତରେ ଆଶ୍ରୟ ହେଲା ପ୍ରଥମ, ଆଶ୍ରୟକୁ ବହୁତ ବଢ଼େଇବାକୁ ପଡ଼ିବ ଗୁରୁ ବୈଷ୍ଣବ ହରି ଗୁରୁ ବୈଷ୍ଣବଙ୍କ ପ୍ରତି। କେତେ ସୁନ୍ଦର ସୁନ୍ଦର ପଦ ସବୁ ସେ ଲେଖିଲେ ଆଉ, ବୈଷ୍ଣବ ଦେଖିଆ ଚରଣ ପଡ଼ିବ ହୃଦୟର ବନ୍ଧୁ ଜାଣି, ଭକ୍ତିମ ଠାକୁର ଲେଖୁଛନ୍ତି, ବୈଷ୍ଣବ ଦେଖିଲେ ତା ଚରଣରେ ପଡ଼ିଯିବ, ମୋ ହୃଦୟର ବନ୍ଧୁ ମୋତେ ମିଳିଲେ, ମୁଁ ଦେଖାଇବେ ତା ପର୍ବତ ଅଛି ମୋତେ, ମୋତେ ସେ କୃଷ୍ଣଙ୍କୁ ଦେଖେଇବି, ନବଦେବୀ ଧାମରେ ମୋତେ ରହୁଥିବି, ଭଜନ କରୁଥିବି, ବୈଷ୍ଣବ ଦେଖି ତାଙ୍କ ଚରଣରେ ପଡ଼ିଛି, କାହିଁ ସେ ଭାବ ସବୁ ସ୍ୱଭାବ ଲୁଚିଯିବ, କାରଣ ଆମର ତ କୃଷ୍ଣ ପାଇବାର ଲକ୍ଷ୍ୟ ନା, ଆମକୁ ଆଉ ସେ ଭାବଟା କୋଉଠୁ ପ୍ରକଟ ହବ, ଆମର ତ ଲକ୍ଷ୍ୟଟା ସ୍ଥିର ହଉନି, କୃଷ୍ଣ ପାଇବା କୃଷ୍ଣ ଭକ୍ତି ସବୁ ବୁଡ଼ିଗଲାଣି ଆଉ, ଏ ଭାବ ସବୁ ଲୁଚିଯିବ। ଏଇ କଥାରେ ଆମର ପଡ଼ିଥିଲା ଆଜି, ବ୍ରହ୍ମାଙ୍କର ଆଦେଶରେ ବ୍ରହ୍ମାଙ୍କୁ ଆଉ ବ୍ରହ୍ମାଙ୍କ ଆଶ୍ରୟରେ ଆସିଛନ୍ତି, ସେଥିପାଇଁ ସେ କହିଲେନି ମୁଁ ସ୍ୱତନ୍ତ୍ର ନୁହେଁ, ମୁଁ ସ୍ୱତନ୍ତ୍ର ଭାବରେ ଅଭିଷେକ କରିବାକୁ ଆସେ, ସ୍ୱତନ୍ତ୍ର ସେବାକୁ ଭଗବାନ ଗ୍ରହଣ କରନ୍ତିନି, କୌଣସି ସ୍ୱତନ୍ତ୍ର ସେବାକୁ ଭଗବାନ ଗ୍ରହଣ କରନ୍ତି। ଆମର ଯେତେ ଯୋଉ ବିଗ୍ରହ ଆଚାର୍ଯ୍ୟଙ୍କର ବିଗ୍ରହ ରହିଛି, ଗୋବିନ୍ଦ ଗୋପୀନାଥ ମଦନ ମୋହନ ବିଠଲ ଦେବ ଯୋଉଠି ଯୋଉଠି ଠାକୁର ସେଠି ଯୋଉ ପୂଜାରେ ପୂଜା କରୁଛି, ତାଙ୍କୁ ପଚାରିବେ ତ ତାଙ୍କ ପରମ୍ପରା କଣ ରହିଥିବ, ଏଇ ଯୋଉ ଆମ ଜଗନ୍ନାଥ ମନ୍ଦିର ଯୋଉ ଭୋଗରେ ସବୁ ଲାଗୁଛି ସେ ଭୋଗଟା ସବୁ ଭକ୍ତଙ୍କର ଅଧା ଭୋଗ ଅଛି ନା, ଆଉ ଠାକୁରଙ୍କ ଭୋଗ କଣ କୋଉ ଯୋଉଟା ହଉଛି ଭିତର ଭୋଗ, ମ ଭିତରେ ଯୋଉଟା କଣ ତାଙ୍କ ଲାଗେ ଏଇଟା କଣ ସୁନାଥାଳି ନା କଣ, ସୁନାଥାଳିର ଯୋଉ ଭୋଗ ଲାଗେ ତାଙ୍କର ଯୋଉ ପ୍ଲେଟ୍ ଅଛି ଯୋଉଟା ପ୍ରଥମରୁ ସେଇଟା କଣ, ଆଉ ଯେତେ ଏକ୍ସଟ୍ରା ଭୋଗ ସବୁ ଏ ପିତା ଲାଗିବ ସେ ଯୋଉ କଣ ବାଇହାଣ୍ଡି କ୍ଷୀରି ଲାଗିବ ସେ ସବୁ ପୂଜା ତାଙ୍କ ନାଁ ନେବେ, ସେ ଭକ୍ତଙ୍କ ନାଁ ନେବେ ଯାଇ ଜଗନ୍ନାଥର ଭୋଗ ଲାଗିବ, ନହେଲେ ଯୋଗ ଲାଗିପାରିବନି, ପ୍ରଭୁ ଇଏ ଦଉଛି ଲାଣ୍ଡି ମାତା ଦଉଛି ପିତା ତାଙ୍କ ନାଁ ନେବି ଭଗବାନ ମୋତେ ଗ୍ରହଣ କରିବି, ସେ ଆଶ୍ରୟକୁ ଭଲ ପାଆନ୍ତି ଆଉ, ଆନୁଗତ୍ୟକୁ ଭଲ ପାଆନ୍ତି ଆଉ ଭକ୍ତର। ଆମର ଆମର ଦେଖି ପ୍ରମାଣ ଦେଖିବ ଶହଶହ ପ୍ରମାଣ ମା ଆଖିଆକୁ ଦେଖାଉଛି, ହେ ବି ମୁଣ୍ଡ ଉଠିଲା ଏଇ ଦେଖୁନା ଆମର ଯୋଉ ଭଜନ ଆଗରୁ ସବୁ ପୁରୁଣା ସାଧୁମାନେ ଗାଆନ୍ତି ସବୁ, ଜୟ ରାଧା ଦାମୋଦର ଆମର ଯୋଉ ଏଇ ପ୍ରଭୁ ଗାଉଥିଲେ ଆମ ଦାମୋଦର ଅଷ୍ଟକୁମାରୀ, ରାଧା ଦାମୋଦର ରାଧା ଦାମୋଦର ରାଧେ ଜୀବ ଗୋସ୍ୱାମୀର ପ୍ରାଣ ଧନ ହେ, ପରମ୍ପରା ଦେଖୁନା ଆମର କେମିତିକା, ସେଟା ନ ଗାଇଲେ ସେ ଖୁସି ହେବେ, ରୂପ ଗୋସ୍ୱାମୀଙ୍କର ଗୋବିନ୍ଦ ଗୋବିନ୍ଦ ପାଖରେ ଲାଗିବ, ରୂପ ଗୋସ୍ୱାମୀଙ୍କର ପ୍ରାଣ ଧନ ହେ, ସନାତନର ପ୍ରାଣ ଧନ ହେ, ସବୁ ଠାକୁର ନାଁ ନେଲେ ସବୁ ଆମ ସମ୍ପ୍ରଦାୟରୁ ନୁହେଁ, ବିଗ୍ରହ କେବେ ପ୍ରସନ୍ନ ହେବେନି ତାଙ୍କର ଆଶ୍ରୟ ନ ନେଲେ। ଏ ଆମର ଯୋଉ ବୃନ୍ଦାବନ ଅଛନ୍ତି କଣ ବାଙ୍କି ବେହେରେ ହରିଦାସ ନା, ହରିଦାସ ଜଗନ୍ନାଥ ଦେଖିବେ ହରିଦାସ ମହାରାଜ କି ଜୟ, ସବୁ ଲୋକ ବ୍ରଜବାସୀ ପକଉଥିବେ, ନହେଲେ ଭଗବାନ ଖୁସି ହେବେନି, ଭଗବାନ ଆମର ନୁହନ୍ତି, ସିଏ ଆମର ନୁହନ୍ତି, ସେ ଯାହାର ତାଙ୍କ ନାଁ ନେବାକୁ ପଡ଼ିବ, ସବୁ ପରମ୍ପରାରେ ଅଲଗା ପରମ୍ପରା କଥା ମୁଁ ବେଶୀ କହିପାରୁନି, କିନ୍ତୁ ବିଗ୍ରହଙ୍କ ପାଖରେ ତାଙ୍କର ନାମ ନିଅନ୍ତି, ତାଙ୍କ ଆଚାର୍ଯ୍ୟଙ୍କର ନାମ ନେବେ। କିନ୍ତୁ ଆମ ପରମ୍ପରାରେ ଭକ୍ତ ଉପାସନାର ପ୍ରାବଲ୍ୟତା, ଆଶ୍ରୟ ଆଉ ଆନୁଗତ୍ୟର ପ୍ରାବଲ୍ୟତା ପ୍ରଚୁର 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 ରହିଛି। ନା ଆଶ୍ରୟ ଆଶ୍ରୟ ନହେଲେ ସେ ଗ୍ରହଣ କରିବେନି, ଆଉ କେବେ ଗ୍ରହଣ କରିବେ। ଆଉ ତାଙ୍କର ଯେତେ ପ୍ରସନ୍ନତା ରହେ, ସେ ଖୁସି ହେଇଆ ମୋ ଭକ୍ତର ନାଁ ନେଉଛି। ଆଉ ଭକ୍ତ ଆଶ୍ରୟ ଭଗବାନ ଭଲ ପାଆନ୍ତି ବୋଲି ଚକ୍ର ତାଙ୍କ ଟୀକାର ସବୁ ରଚନା କରୁଛନ୍ତି। ଦେଖ ତାଙ୍କ ସବୁ ନାଁରେ ସେ କେବେ ହେଲେ ଗୋଟେ ଜିନିଷକୁ ଭଲ ପାଆନ୍ତିନି, ତାଙ୍କୁ ଡାଇରେକ୍ଟ କୃଷ୍ଣ କହିଲେ ଭଲ ପାଇବେନି, କେବେ ଭଲ ପାଇବେ। ବେଶୀ ଖୁସି ହୁଅନ୍ତି କେତେବେଳେ ନନ୍ଦନନ୍ଦନ କହିଲେ, ଗୋପୀଜନ ବଲ୍ଲଭ କହିଲେ, କ'ଣ ରାଧାକାନ୍ତ କହିଲେ, ତାଙ୍କ ଭକ୍ତ ନାଁ ଆଣିବ, ତାଙ୍କର ଭକ୍ତର ନାମ ପ୍ରଭୁପଦ ଏଇଟା କହୁଛି, ତାଙ୍କ ଭକ୍ତ ନାମକୁ ସେ ଭଲ ପାଆନ୍ତି, ସେଥିପାଇଁ ତାଙ୍କ ନାମ ସହିତ ଭକ୍ତ ନାମକୁ ଯୋଡ଼ିଛନ୍ତି। ଅଲଗା ସମ୍ପ୍ରଦାୟ ଯେମିତି ସବୁ ପରମାତ୍ମା ପରମ ବ୍ରହ୍ମ ଏସବୁ ବେଶୀ ମାନେ ତାଙ୍କର ବେଶୀ ସେଇ ଜିନିଷ କହିବେ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ, ଏଗୁଡ଼ାକ ଆମର ନାହିଁ, ଆମର ଏଗୁଡ଼ାକ ଦରକାର ନାହିଁ। ସେ ତାଙ୍କର ଏଇଟା କ'ଣ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ହେଲେ କ'ଣ ହେଇଯାଉଛି, ତାଙ୍କର ପୁଅ ତୁମେ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କହିବ, ସେ କାନ୍ଦୁଛନ୍ତି ମାଖନ ଖାଏ ନାହିଁ, ତୁମେ ଅନନ୍ତ କୋଟି ବ୍ରହ୍ମାଣ୍ଡ କହିଲେ ତାଙ୍କୁ ସେ ଚାପଡ଼ରେ ତୁମକୁ ବସେଇବେ, ତାଙ୍କର ଏଇଟା ଦରକାର ନାହିଁ। ତାଙ୍କର ଶୁଣିବାର ଯେ ଭକ୍ତର କଥା, ଭକ୍ତର ନାଁ ମାୟାବାଦୀ ଏ ଯେମିତି ବ୍ରହ୍ମବାଦୀ ସେମାନେ ପରମାତ୍ମା ପରମ ବ୍ରହ୍ମ ପରମେଶ୍ୱର ସେ କହିବେ, ଆଉ ଐଶ୍ୱର୍ଯ୍ୟ ମାର୍ଗୀ ମାନେ ଅଲଗା ସମ୍ପ୍ରଦାୟ, ତାଙ୍କ ସେ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଜଗଦୀଶ୍ୱର ଏସବୁ ଶବ୍ଦ ଲଗେଇବେ, ଆମର ତା ନାହିଁ, ଆମର ଗୋପୀଜନ ବଲ୍ଲଭ ରାଧାକାନ୍ତ ରାଧାନାଥ ନନ୍ଦନନ୍ଦନ ଏଇଟାରେ ସେ ଖୁସି ହେବେ। ସେ କେବେ ବି ତାଙ୍କ ଭକ୍ତ ନାମ ନହେଲେ ସେ କେବେ ଖୁସି ହେବେ, ସେ ଭକ୍ତିମୟ ଠାକୁରଙ୍କର ଭଜନଟା ଦେଖୁନାହାନ୍ତି, ଯୋଉ ବିବାହ ପରି ଶେଷରେ ଦେଖୁନାହାନ୍ତି, ସେ ମୁଁ ସେତେବେଳେ ପଢେ ମୋ ମୁଣ୍ଡ, ଆଉ ଏବେ ତ କ'ଣ କୁଆଡ଼େ ଗଲାଣି, ମୁଁ ଆଉ ବେଶୀ ପଢିପାରୁନି, ମୋ ମୁଣ୍ଡ କାମ କରେ, ଆରେ କେତେ ବଡ଼ ବଡ଼ ସବୁ ତତ୍ତ୍ୱଦା ଭିତରେ ରଖିଛନ୍ତି, ବିବାହ ପରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠ ଯିବ ବୋଲ ହରି ହରି ମୁକୁନ୍ଦ ମୁରାରି ରାମକୃଷ୍ଣ ହୟ ଗ୍ରୀବ। ତାପରେ ଦେଖ ପଦ ଗୁଡ଼ା କ'ଣ ରହିଲା, ତାପରେ ନୃସିଂହ ବାମନ ଶ୍ରୀମଧୁସୂଦନ ବ୍ରଜେନ୍ଦ୍ର ନନ୍ଦନ ଶ୍ୟାମ ଗୋପୀ ପ୍ରାଣ ଧନ ରାଧିକା ରମଣ ଭୁବନ ମୋହନ ଶ୍ୟାମ। ହଁ ଭୁବନ ସୁନ୍ଦର ରାବଣାନ୍ତକର ମାଖନ ତସ୍କର ଗୋପୀଜନ ବସ୍ତ୍ରହାରୀ, ସବୁବେଳେ ଭକ୍ତକୁ ଧରିବି, ପ୍ରଥମେ ଐଶ୍ୱର୍ଯ୍ୟ ସବୁ ଅବତାରକୁ ସମ୍ମାନ ଦେଇକି ସେ ହେଉଛନ୍ତି ଗୋବିନ୍ଦ, ସେ ନୃସିଂହ, ଦେଖ ତାପରେ କ'ଣ ଲେଖେ, ଗୋପୀଜନ ବସ୍ତ୍ରହାରୀ ବ୍ରଜେର ରାଖାଲ ଗୋପ ବୃନ୍ଦାବାଲ ଚିତ ହାରି ବଂଶୀଧାରୀ। କ'ଣ ଗୋଟେ ଭାବରେ ସେ ସବୁ ରଚନା କରିଛନ୍ତି, ତାପରେ ଲାଷ୍ଟ ପଦ ଗୁଡା ନାହିଁ କ'ଣ ବଢିଆ ବଢିଆ ପଦ, ସେ ପଦ ସବୁ ଦେଲେ ମଙ୍ଗଳାରତୀରେ ଗାଆନ୍ତି, ମୁଁ ଖାଲି ଶୁଣେ, ମୁଁ ବେଶୀ ଗାଏନି, ଯିଏ ଗାଏ ମୁଁ ଖାଲି ଶୁଣେ ସେ ପଦ ଗୁଡାକ, କୃଷ୍ଣ ପଦ ନା ଏତେ ବଡ଼ ବଡ଼ ତତ୍ତ୍ୱ ଗୁଡା, ଓ କାଳି ପଦ ବାହାର କଲ ବଢିଆ ପଦ ଏତେ ଗୁଡ଼ା ଅଛନ୍ତି, ସେ ପଦ ଆମର ମନକୁ ନେବେ। ଯୋଗେନ୍ଦ୍ର ବନ୍ଦନ ଶ୍ରୀନନ୍ଦ ନନ୍ଦନ ବ୍ରଜ ଜନ ଭୟ ହାରି ନବୀନ ନିରୋଧ ରୂପ ମନୋହର ମୋହନ ବଂଶୀ ବିହାର। କେତେ ଯଶୋଦାନନ୍ଦନ କଂସ ନିଶୋଦନ ଯଶୋଦାନନ୍ଦନ କଂସ ନିଶୋଦନ ନିକୁଞ୍ଜ ରାସ ବିଲାସୀ କଦମ୍ବ କାନନ ରାସ ପରାୟଣ ବୃନ୍ଦା ବିପିନ ନିବାସୀ। ସବୁ ଲୀଳାକୁ ମଙ୍ଗଳାରତୀ ସବୁ ଯେତେ ଲୀଳା ରଖିଲେ ସବୁ ଲୀଳାକୁ ଏତେ ରଖିଦେଇଛନ୍ତି। ଆନନ୍ଦବର୍ଦ୍ଧନ ପ୍ରେମ ନିକେତନ ପୁଲସ ରଜକ କାମ ଗୋପାଙ୍ଗନାଗଣ ଚିତ ବିନୋଦନ ସମସ୍ତ ଗୁଣଗଣ ଧାମ। ଜାମୁନା ଜୀବନ କେ ଲିପରାୟଣ ମାନସ ଚନ୍ଦ୍ର ଚକୋରା ନାମ ସୁଧାରସ ଗାଓ କୃଷ୍ଣ ଯଶ ରାଖ ବଚନ ମନ ମରା। ଏଇଟା ତାଙ୍କର ଗୋଟେ କୁହନ୍ତୁ ଗୁହାରି ଭଳି, ଆମର ଯେମିତି ଓଡ଼ିଶାରେ ନାହିଁ ଗୋଟେ ପଦ ଲାଷ୍ଟ ପଦଟାକୁ ଭଣତି ପଦରେ ସେ ସବୁ ଗୁହାରି କରନ୍ତି, ମୁଁ ଗୁହାରି କରୁଛି ପ୍ରଭୁ ମତେ ସେ ଏଇ ପଦ ଆଉ ଗୋଟେ ଏମିତି ପଦ ଲେଖିଛନ୍ତି ଭକ୍ତିନ ଠାକୁର, ଏ ଯୋଉ ନଗର ସଂକୀର୍ତ୍ତନ ଯୋଉଟା ଗାଆନ୍ତି ତାର ଲାଷ୍ଟ ପଦଟା ସେମିତି ରହିଛି, ପୁରା ଭକତ ବିନୋଦ ଆସ ମୋ ଆଶାଟାକୁ ପୂର୍ଣ୍ଣ କର, କଣ ତୁମର ଆଶା ସମସ୍ତେ ନାମ କର ମୋର ଆଶାକୁ ପୂର୍ଣ୍ଣ କର। ନାରଦ ମୁନି ବଜାଏ ବିଣା ସେଥିରେ ଲାଷ୍ଟକୁ ଅଛି, ନାରଦ ମୁନି ବଜାଏ ବିଣାର ଲାଷ୍ଟ ପଦ ଅଛି, ଏଠି ସେମିତି କହୁଛନ୍ତି ଯାମୁନା ଜୀବନ କେଲି ପରାୟଣ ମାନସ ଚନ୍ଦ୍ର ଚକୋରା ନାମ ସୁଧାରସ ଗାଓ କୃଷ୍ଣ ଯଶ ରାଖ ବଚନ ମନ ମରା। ମାନେ କେତେ ଭଗବାନଙ୍କର ଏଇ ଯୋଉ ଲୀଳା ଯଶ ଯେତେବେଳେ ଗାନ କରୁଛନ୍ତି, ଏ କଥାରେ ପଡ଼ିଥିଲା ଯେ ଭକ୍ତର ଭକ୍ତର ନାମ, ଭକ୍ତର ଆନୁଗତ୍ୟ, ଭକ୍ତର ଆଶ୍ରୟ, ଏଇଟାକୁ ସବୁବେଳେ ପ୍ରାବଲ୍ୟ ଆମ ସମ୍ପ୍ରଦାୟ ରଖିଛନ୍ତି ଆଚାର୍ଯ୍ୟମାନେ। ମାନେ ଭଗବାନଙ୍କର ପ୍ରସନ୍ନତା ହବନି, ପ୍ରସନ୍ନତା ଆମର ହବନି। ଆଉ ବୈଶିଷ୍ଟ୍ୟ ଯଦି ଆମେ ଦେଖିବା, ଦେଖ ଆମର ଯେଉଁ ଯେଉଁଠି ଗୋସ୍ୱାମୀମାନଙ୍କର ସମାଧି ରହିଛି ସେଠି ସେଠି ତାଙ୍କ ଠାକୁର ଅଛନ୍ତି। ଆମ ଠାକୁର ଯୋଉଠି ଅଛନ୍ତି ତାଙ୍କ ଠାକୁର ଯୋଉଠି ଥିବେ ସମାଧି ତାଙ୍କ ପାଖରେ ପାଖରେ ରହିବେ ନା, ଭଗବାନ ଖୁସି ହେବେନି। ଆଉ ସବୁବେଳେ ଦେଖି ଭୋଗ ଲାଗି ସାରିକି ପ୍ରସାଦ ତାଙ୍କ ପାଖକୁ ଯିବ, ତାଙ୍କ ପାଖକୁ ଯିବ। ଆମର ଯୋଉ ଲାଗୁଛି କ୍ଷୀରା ଛୋଟ ଛୋଟ ରାଧାରମଣଙ୍କର ବାବାଙ୍କ ପାଖକୁ ଯିବ ନା, ସେ ଯୋଉ ଅଛନ୍ତି ଆମର ଗୋପାଳ ଭଟ୍ଟଙ୍କର ସମାଧିକି ଯିବ ନା, ଭୋଗ ବି ଯିବ। ଆମର ପରମ୍ପରା ଏମିତି ସୁନ୍ଦର ପରମ୍ପରା ଆମର, କ୍ଷୀରଚୋରା ରମଣା ଦେଖୁନାହାନ୍ତି, ସେ ଯୋଉ ବାବା ବୁଢା ବାବା ଅଛନ୍ତି ଏବେ ବି, ସେ ଯିବେ ନା ଭୋଗଟା ବାରଟା ବେଳେ ଯୋଉ ଗୋଟେ ବେଳେ ଯୋଉ ଭୋଗ ଲାଗିବ, ମାଧବଦେବ ଅଲଗା କିଛି ପାଇବେନି ବାବାଙ୍କୁ, ସିଏ ମାଧବେନ୍ଦ୍ରପୁର ସେ ଠାକୁରଙ୍କର ପାଇବେ ନା, ଆଉ କାହାର, ଗୋପୀନାଥଙ୍କର। ଗୋପୀନାଥଙ୍କର କ୍ଷୀରା ଗୋଟେ ମିଳିବ, ଆଉ ଗୋପୀନାଥଙ୍କର ପ୍ରସାଦ ରାତିରେ ଯେତେବେଳେ ଯାହା ତାର ପାଳି ମାନେ ସେ ସମୟରେ କରିଦିଆ ହେଇଛି, ଠାକୁରଙ୍କର ପ୍ରସାଦ ଆସିବ, ଭୋଗ ଲାଗିବ। ଭକ୍ତ ଯଦି ଖୁସି ନ ହବ ତାଙ୍କର କ'ଣ ଆଉ ତା ଆନନ୍ଦ, ଏଇ ଯୋଉ ଏଇ କଥାରେ ପଡ଼ିଛି ନା। ଇଏ ପ୍ରାକୃତ ଲୋକର ସୁରଭି ଗାଭି ଏଇ ଯୋଉମାନେ ଭଗବାନ ପାଖରେ ରହୁଥିଲେ ଦେବତାମାନେ, ସେମାନେ ଟିକେ କ୍ଷୀର ଖାଇବା ପାଇଁ ସେମାନେ ପୁଣି ତାଙ୍କୁ କେତେ କାନ୍ଦିବାକୁ ପଡ଼ିଲା ଦିନ ରାତି, କୃଷ୍ଣଦେବ ରମା ବିମନ ଲୀଳା କଲେ, ଇଏ ଆସିକି ଡାଇରେକ୍ଟ ଅଭିଷେକ କେମିତି କରିଦେବେ, କେମିତି ସ୍ୱୀକାର କଲେ ଭଗବାନ। ବ୍ରହ୍ମାଙ୍କର ଆନୁଗତ୍ୟରେ ଅଛନ୍ତି, ଭଗବାନଙ୍କର ଆଶ୍ରୟରେ ଅଛନ୍ତି। ଏଇଠି ଏଇଠି ଚକ୍ରବର୍ତ୍ତୀ ଲେଖିଲେ ତାଙ୍କ ଟୀକାରେ ସୁନ୍ଦର କଥା ଲେଖିଛନ୍ତି, କିଞ୍ଚ ବ୍ରହ୍ମାଣ୍ଡ କୋଟି ଇନ୍ଦ୍ରସ୍ୟ, କୋଟି ବ୍ରହ୍ମାଣ୍ଡର ଇନ୍ଦ୍ର ଆପଣ, ଇଏ ଇନ୍ଦ୍ର କ'ଣ, ସେ ଇନ୍ଦ୍ର ସେ ଠିଆ ହେଇଛନ୍ତି, କୋଟି ବ୍ରହ୍ମାଣ୍ଡ ଇନ୍ଦ୍ରସ୍ୟ ବ୍ରହ୍ମା ରୁଦ୍ରାଦି ଦୁର୍ଲଭ ଚରଣ। ଚକ୍ରବର୍ତ୍ତୀଙ୍କର କେମିତି ଆସୁ ବ୍ରହ୍ମା ଦୁର୍ଲଭ ଯୋଉ ଚରଣକୁ, ବ୍ରହ୍ମା ଶିବ ଯୋଉ ଚରଣକୁ ପ୍ରାପ୍ତି ହୁଅନ୍ତିନି, କୋଟି ବ୍ରହ୍ମାଣ୍ଡର ଯୋଉ ଇନ୍ଦ୍ର ଆପଣ, ଚରଣସ୍ୟ ତବ ଗୋବିନ୍ଦ୍ରତ୍ୱେନ ଅଭିଷେକ ନାମ କଖଲୁ ଉତ୍କର୍ଷ। ଏଇଟା ଗୋଟେ ବଡ କାମ ମୁଁ କରୁନି, ବ୍ରହ୍ମା ଶିବ ଯାହାଙ୍କର ଚରଣ କମଳକୁ ବନ୍ଦନା କରୁଛନ୍ତି, କୋଟି ବ୍ରହ୍ମାଣ୍ଡର ଇନ୍ଦ୍ର ଈଶ୍ୱର ଯିଏ, କୋଟି ବ୍ରହ୍ମାଣ୍ଡର ଇନ୍ଦ୍ର ଆପଣ, ଆପଣଙ୍କୁ ମୁଁ ଗୋଟେ ଯେ ଗୋବିନ୍ଦ୍ର ହିସାବରେ ଆପଣ ଗୋମାତାଙ୍କୁ ସୁରକ୍ଷା ଦେଇଛନ୍ତି, ଗୋପାଳ କୂଳରେ ଆସିଛନ୍ତି, ଆପଣ ପ୍ରକୃତର ଇନ୍ଦ୍ର, ଏଇ ଭାବରେ ଯେ ମୁଁ ଅଭିଷେକ କରିବାଟା କ ଉତ୍କର୍ଷ, ଏଇଟା ଗୋଟେ ବଡ଼ କାମଟା କି, ଆପଣ କେତେ ମହାନ, ଏଇଟା ବଡ଼ କାମ ନୁହେଁ, ଆପଣ କାହିଁକି ମୋ ସେବାକୁ ସ୍ୱୀକାର କରୁଛନ୍ତି ଏଠି କହିଲେ। କିନ୍ତୁ ଅଭିଶିଷଞ୍ଚ ତାମ ଅସ୍ମାକମ ଏବ ଉତ୍କର୍ଷର୍ଥାମ ଅସ୍ମାକମ ପ୍ରୟତ୍ନ, ଆପଣଙ୍କ ପାଇଁ ଗୋଟେ ବଡ଼ କାମ ନୁହେଁ, ମୁଁ ଆପଣଙ୍କ ଅଭିଷେକ କରିଦେବି। ବ୍ରହ୍ମା ଶିବ ଯାହାଙ୍କର ଚରଣ ବନ୍ଦନା କରୁଛନ୍ତି, କୋଟି ବ୍ରହ୍ମାଣ୍ଡର ଆପଣ ଇନ୍ଦ୍ର, ଏଟା ମୋର ବଡ଼ କାମ ନୁହେଁ ଆପଣଙ୍କୁ ଅଭିଷେକ କରିଦେବା, ମୋର ଏଟା ଜୀବନର ବଡ଼ ଭାଗ୍ୟ ହବ, ଆମର ଉତ୍କର୍ଷ ପାଇଁ ଆପଣ ସେବାଟାକୁ ସ୍ୱୀକାର କରୁଛୁ। ଦେଖ ଏ ସିଦ୍ଧାନ୍ତ ପୁଣି ଆସିଲା, ମାନେ ଆପଣଙ୍କୁ ଅଭିଷେକ କଲେ ଯେ ଆପଣ ବଡ଼ ହେବେ, ଆପଣ କମ୍ପ୍ୟୁଟର ବ୍ରହ୍ମାଣ୍ଡ ଈଶ୍ୱର ନାହିଁ, ଆପଣ ମୋର ସେବାଟାକୁ ଯୋଉ ଗ୍ରହଣ କରୁଛନ୍ତି କାହିଁକି, ମୋର ଉତ୍କର୍ଷ ପାଇଁ, ଆମର ହବଟା ଏହା ନା। ଆଉ ଆମେ କ'ଣ ଭଗବାନ ନ ଖାଇବାକୁ ଦେଲେ ଆମେ ତ ଆଜି ଆଜି କରିକି ଦଉଛୁ ଦଶଟା ଆଇଟମ, ନଦେଲେ କ'ଣ ଠାକୁର ଉପବାସ ରହିବେ ନା କ'ଣ, ନାହିଁ ଉତ୍କର୍ଷ ଆମର, ସେଥିପାଇଁ ସେ ସେବା ସ୍ୱୀକାର କରୁଛନ୍ତି। ବିଗ୍ରହ ଆଉ କ'ଣ, ବିଗ୍ରହର ତତ୍ତ୍ୱଟା କ'ଣ ରହିଲା, ଗୁରୁଦେବ କହୁଛନ୍ତି ବିଗ୍ରହ ହେଲେ ପ୍ରଥମ କାରୁଣିକ, ପ୍ରଥମ କରୁଣା ବିଗ୍ରହ ରୂପରେ, କାହିଁକି ନା ସେବା ସ୍ୱୀକାର କରିବେ, ଜୀବଟା ବଦ୍ଧ ଜୀବଟା ସେ ତ ଆଉ ସମ୍ବନ୍ଧ ରଖିପାରିବନି କୃଷ୍ଣ ସାଙ୍ଗରେ, ତା ସେବାଟାକୁ ଗ୍ରହଣ କରିବେ। ସେ ଆଜି ରୋଷେଇ କରିଦେଉଛି, କେତେ ଦିନ ସବୁ ସେ କୁହେ, ଏଟା ଅବଶ୍ୟ କିଏ ଲାଇଟ୍ରେ ନେଇପାରେ, କିନ୍ତୁ ମୋ ପାଇଁ ବହୁତ ଗୋଟେ ଗମ୍ଭୀର କଥା, ଗୋଟେ ପୂଜାରୀ ତାର ଜୀବନ ସାରା କିଛି କରିପାରୁନି, ସେ କହୁଛି ମୋର ଭଜନ ସାଧନ କରିପାରୁନି, ମୁଁ କିଛି କରିପାରୁନି, ମୁଁ ଖାଲି ସକାଳୁ ଉଠି ଜପ କରିପାରୁନି, ସେ କିଛି କରିପାରୁନି, ଠାକୁର ସେବା କରୁଛି ଜୀବନ ସାରା, ସେ ଠାକୁର ସେବା କରିଛି ଭଗବାନ ପାଖରେ, ତାର ଅପ୍ରାକୃତ ବୁଦ୍ଧି ନଥାଉ ସେ କିନ୍ତୁ କରୁଛି, ସବୁଦିନ ଭୋଗ ଲଗାଉଛି ଖାଇବାକୁ ଦେଉଛି, ଆରେ ଶୁଦ୍ଧ କରିବା ଦାୟିତ୍ୱଟା କାହାର ରହିବ, ଯଦି ଭଗବାନ ତାକୁ ଶୁଦ୍ଧ ନ କରିବେ, ଭଗବାନ ତାକୁ ଶୁଦ୍ଧ ନ କରିବେ, ଭଗବାନ କ'ଣ କରିବେ, ଗୋଟେ ଭଗବାନ ଡେଲି ଉପାସ ରହିବାକୁ ପଡ଼ିବ, ତା ମନ ତ ଅଲଗା ରହୁଛି, ଭଗବାନ ସିଏ ଦେଲେ ତ ଭଗବାନ ଖାଇ ଭୋଜନ କରିବେ, ଯେ ଭଗବାନ ଆମର ସେବାକୁ ସ୍ୱୀକାର କରୁନାହାନ୍ତି ତା ନୁହେଁ, ସିଏ ଆମକୁ ଯୋଉ ଗ୍ରହଣ କରିଛନ୍ତି ଆମର ଏଇଟା ଯାହାକୁ ଆଶ୍ରୟଟା ଯଦି ଆମର ବିଶାଳ ହେଇନି, ଆମେ ବୁଝିପାରୁନେ ଯେ ଆମ ସେବାଟାକୁ ସିଏ ଗ୍ରହଣ କରୁଛନ୍ତି ବୋଲି। ଆଉ ସେ ବିଗ୍ରହ ସ୍ୱରୂପଟା ହେଇଛି ସେଥିପାଇଁ ଆଉ ଗୁରୁଦେବ ସେ ଗୋପାଳ ଗୋପାଳ ଯାଇଛନ୍ତି ବୋଲି ସେ ଗୋପାଳ ଗାଁ ପାଖରେ ଗଦେଗିରି ଗାଁ ପାଖରେ ସେ ପ୍ରବଚନ ଦେଇଛନ୍ତି, ସେ କ୍ୟାସେଟ୍ ଅଛି, ମାଇକିଟା ଗୋଟେ ବାଜୁଛି କୋଉଠି, ସେଠି ଗୁରୁଦେବ କହୁଛି। ଯାହାର ବହୁତ ଭାଗ୍ୟ ଥାଏ, ପୂର୍ବର ପ୍ରଚୁର ଭାଗ୍ୟ ବଳରେ ଜଣେ ଭଗବାନଙ୍କର ସେବାର ପୂଜାରୀ ସେବା ମିଳେ। ଆଉ ଗୁରୁଦେବ କହୁଛନ୍ତି ବରଂ ନ କରିବ ନାହିଁ, ବରଂ ନ କରିବା ଭଲ, ଏଭଳି ଅଶ୍ରଦ୍ଧାରେ କେବେ କରିବନି। ଅଶ୍ରଦ୍ଧାର କାହିଁ, ତୁମର ଏତେ ବଡ଼ ସୁଯୋଗଟା ମିଳିଛି ଜୀବନରେ, ଆଉ ବୋଲେ ଭଗବାନଙ୍କର ସୁଯୋଗ ନା, ତେଣୁ ଆମେ କ'ଣ ତାର ମୂଲ୍ୟଟା ଗୋଟେ ବୁଝିପାରୁନି, ଭଗବାନଙ୍କର ସେବାର ମୂଲ୍ୟଟା ଆମେ ବୁଝିପାରୁନି। ସେ କଥା ସେ କହୁଛନ୍ତି, ଆପଣ କୋଟି ବ୍ରହ୍ମାଣ୍ଡର ଇନ୍ଦ୍ର, ବ୍ରହ୍ମାର ରୁଦ୍ର ଆପଣଙ୍କ ଚରଣ ବନ୍ଦନା କରନ୍ତି, ମୁଁ ଆପଣଙ୍କୁ କ'ଣ ଅଭିଷେକ କରିଦେଲେ ଆପଣ ବଡ଼ ହେଇଯିବେ କି? ଅସ୍ମାକମ୍ ଉତ୍କର୍ଷାର୍ଥମ୍, ଆମର ଉତ୍କର୍ଷ ପାଇଁ ଆପଣ ଏ ସେବାଟାକୁ ଗ୍ରହଣ କରୁଛନ୍ତି। ସେ ଟୀକା ତାଙ୍କର ରଚନା କଲେ, ଅବତୀର୍ଣ୍ଣ ଅସିପି ହି, ଏଇ ପୁଣି କହିଦେଲେ ଅବତୀର୍ଣ୍ଣ, ଏସବୁ ଶ୍ଳୋକ ଏଠି ଅଛି ନା, ଅବତୀର୍ଣ୍ଣ ଅବତୀର୍ଣ୍ଣ ଅସିବି ସ୍ୱାତ୍ମାନ ଭୂମି ଭାରାନୁପତାଇ, ଆପଣ ଅବତୀର୍ଣ୍ଣ ପାଇଁ ଏଥିପାଇଁ ହେଇଛନ୍ତି, ବଡ଼ ହେବା ପାଇଁ ଅବତୀର୍ଣ୍ଣ ଏଠି ହେଇନାହାନ୍ତି, ଆମର ସେବାଟା ଗ୍ରହଣ ଆପଣ କରିକି ଆମକୁ କୃତାର୍ଥ କରି ଏଥିପାଇଁ ଆସିଛନ୍ତି। ଆଉ ତେଣୁ ବ୍ରହ୍ମାଙ୍କର ମୁଁ ସ୍ୱତନ୍ତ୍ରତାରେ ଆସିନି, ଆପଣ ସ୍ୱତନ୍ତ୍ର ଭାବରେ ଆସିନି ଅଭିଷେକ କରିବା ପାଇଁ, ବ୍ରହ୍ମାଙ୍କ ଆଦେଶରେ ମୁଁ ଆସିଛି। ଏ ସୁନ୍ଦର ଆମେ ତତ୍ତ୍ୱ ଆଲୋଚନା, ତତ୍ତ୍ୱର ଯାହା ଯଦି ଭଗବାନ ବୁଦ୍ଧି ଦେଉଛନ୍ତି ଆମେ ଆଲୋଚନା କରୁଛେ, କିନ୍ତୁ ପ୍ରକୃତରେ ଏସବୁ ଗୌଡ଼ ସିଦ୍ଧାନ୍ତ, ସବୁ ସିଦ୍ଧାନ୍ତ। ତେଣୁ ଆମର ଜୀବନର ଲକ୍ଷ୍ୟଟା ହଉଛି ଏଇ ଗୁରୁ ବୈଷ୍ଣବ, ହରି ଗୁରୁ ବୈଷ୍ଣବଙ୍କ ପ୍ରତି ଆଶ୍ରୟଟା, ଯାହା ଯୋଉ ସୁପଦ ଲେଖିଲେ ନା, ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ଶ୍ରୀଗୁରୁ ବୈଷ୍ଣବ ପାଦେ ମଜାଇ ଆମନ, ଶ୍ରୀଗୁରୁ ବୈଷ୍ଣବ ପାଦ, ଦେଖ କେତେ ସୁନ୍ଦର ପଦ ରଖିଲେ। ତାପରେ ଲାଷ୍ଟ ପଦଟା, ଶ୍ରୀଗୁରୁ, ଆରେ ସମସ୍ତେ କୃଷ୍ଣ ଆଶା କରନ୍ତି, ସମସ୍ତେ କୃଷ୍ଣ ଆଶା କରନ୍ତି, ସେ କଣ କଣ ଆଶା କରୁଛନ୍ତି, ଶ୍ରୀଗୁରୁ ବୈଷ୍ଣବ ପାଦ ପଦ୍ମ କରି ଆସ ନାମ ସଂକୀର୍ତ୍ତନ କରେ ନରୋତ୍ତମ ଦାସ। କେତେ ଗୋଟେ ରସିକ ଧରିଲେ ନା, ଭକ୍ତ ଭକ୍ତ ପୂଜା, ଭକ୍ତ ଉପାସନା, ଭକ୍ତ ଆଶ୍ରୟଟା ବହୁତ ପ୍ରବଳ ଆମ ଆମ ସମ୍ପ୍ରଦାୟ। ଶ୍ରୀଗୁରୁ ବୈଷ୍ଣବ ପାଦ ପଦ୍ମ କରି ଆସ, ମୋର ଆଶା ହଉଛି ଶ୍ରୀଗୁରୁ ବୈଷ୍ଣବ ପାଦ ନାମ ସଂକୀର୍ତ୍ତନ। ଆଉ ଦୁର୍ବଳଟା ଗୋଟେ କ'ଣ, ଭକ୍ତିରେ ଯେଉଁ ଦୁର୍ବଳ, ମୁଁ ଆମେ ଯେଉଁ ଡିସ୍କସନ୍ କରୁଛୁ, ଜଣଙ୍କୁ ଗୋଟେ ନିରାଶ ଲାଗୁଛି, ଭଲ ମନ୍ଦ ଲାଗୁଛି, ତାର ଆଶ୍ରୟ ଠିକ୍ ନାହିଁ, କେବେ କେବେ ବି ଠିକ୍ ନାହିଁ। ଯଦି ଆଶ୍ରୟ ଠିକ୍ ରହିବ, ଜଣଙ୍କୁ କାହିଁକି ଭୟ ଲାଗିବ, ସେ ଗୋଟେ ନିର୍ଭୀକ୍ତ ଅନ୍ତର ଆଶ୍ରୟଟା ଯେତେବେଳେ ଦୃଢ଼ ହେଇଯିବ, ପରମାତ୍ମାର ପ୍ରକାଶ ହେଉଛନ୍ତି ଗୁରୁ ବୈଷ୍ଣବ, ସେ ପରମାତ୍ମାର ଉପରେ ହୃଦୟରେ ଅଛନ୍ତି, ସାଙ୍ଗେ ସାଙ୍ଗେ ଚୈତ୍ୟ ଗୁରୁ ପ୍ରକାଶ ହେଉଛନ୍ତି ବାହାରେ, ସେ ତାଙ୍କୁ ପ୍ରେରଣା ଦେବେ, ବୁଦ୍ଧି ଦେବେ, ଜ୍ଞାନ ଦେବେ, ସେ ଦେବେ, ଆଶ୍ରୟ ଆମର ଠିକ୍ ହେଇପାରୁନି। ସେଥିପାଇଁ ପଦ ଗୁଡ଼ାକ ସବୁ ବାରବାର ବୈଷ୍ଣବ ଯେଉଁ ପଦ ରହିଛି, ବୈଷ୍ଣବ ସଙ୍ଗୀତରେ ଯେଉଁ ପଦ ରହିଛି, ତା ଦେହରେ ସବୁ ତତ୍ତ୍ୱ ଗୁଡ଼ାକ ରହିଛି ନା, ବୈଷ୍ଣବ ପଦ ଉପରେ ବହୁତ ଜିନିଷ ରହିଛି, ଏତେ ବଡ଼ ବଡ଼ ସୁନ୍ଦର ସଙ୍ଗୀତମାନେ ବୈଷ୍ଣବମାନେ ରଚନା କରିଛନ୍ତି, ବହୁତ ସୁନ୍ଦର। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୋ।